వాసుదేవాయ. శ్రీమద్ భాగవతం తృతీయ స్కంద ద్వాదశ అధ్యాయ శ్లోక 5. తాన్ తాన్ బభాసే శోభు శోభు పుత్రాన్ పుత్రాన్ ప్రజా సృజత సృజత పుత్రకః పుత్రకః తన్నైచ్ఛన్ తన్నైచ్ఛన్ ముఖ్యధర్మాణో వాసుదేవపరాయణః తాన్ బభాసే శుభూ పుత్రాన్ తాన్ బభాసే శుభూ పుత్రాన్ ప్రజః సృజత పుత్రకః తన్నైచ్ఛన్ ముఖ్యధర్మాణో వాసుదేవపరాయణ. తాన్ స్వభాసే శుభూ పుత్రాన్ రజా సృజత పుత్రకా తన్నైచ్ఛన్ ముఖ్యధర్మాణో వాసుదేవపరాయణ. తాన్ భాసే స్వపుత్రాన్ ప్రజా సృజత పుత్రకా తన్నైచ్ఛన్ ముఖ్యధర్మాణో. తాన్ వాసే స్వపుత్రాన్ ప్రజా సృజత పుత్రకా తన్నైచ్ఛన్ ముఖ్యధర్మాణో వాసుదేవపరాయణ. తాన్ వాసే స్వపుత్రాన్ ప్రజా సృజత పుత్రకా తన్నైచ్ఛన్ ముఖ్యధర్మాణో వాసుదేవపరాయణ. శబ్దానువాద్ తాన్ పూర్వవర్ణిత కుమారగణంకు బభాసే కహిలే శోభు బ్రహ్మ పుత్రాన్ పుత్రమానకు ప్రజా ప్రజా సృజత సృష్టికర పుత్రకా హే మోర్ పుత్రగణ తత్ తహా నాహి ఐచ్ఛన్ ఇచ్ఛా కరు ముఖ్యధర్మాణ నివృత ధర్మనిష్టా వాసుదేవ భగవాన్ వాసుదేవ పరాయణ పరాయణ. శ్లోకానువాద్ ఏ చారిపుత్ర సృష్టి కలా పరే బ్రహ్మా సేమానుకు కహిలే పుత్రగణ తుమ్మెమనే ప్రజా సృష్టి కర కింటు ముఖ్యధర్మనిష్ట వాసుదేవ పరాయణ సనకాది ఋషిగణ సేయి ప్రజా సృష్టి రూప అభిలాష్ కలే ନା ଅଭିଳାଷ କଲେ ନାହିଁ ଏଇଟା ଭୁଲ ହେଇଯାଇଛି ଅର୍ଥାତ୍ ସେଥିପାଇଁ ସେମାନେ ଅନିଚ୍ଛା ପ୍ରକାଶ କଲେ ମୁଖ୍ୟ ଧର୍ମନିଷ୍ଠ ବାସୁଦେବ ପରାୟଣ ପ୍ରଜା ସୃଷ୍ଟି ପ୍ରତି ଅଭିଳାଷ କଲେ ନାହିଁ ଅର୍ଥାତ୍ ସେଥିପ୍ରତି ସେମାନେ ଇଚ୍ଛା ଅନିଚ୍ଛା ପ୍ରକାଶ କଲେ ଭାବାର୍ଥରେ କୁହାଯାଉଛି ଦିଟ୍ ଇଜ୍ ଲାଇକ୍ ଦ୍ୟାଟ୍ ଇନ୍ ଇଂଲିଶ ହ୍ୱାଟ୍ ଇଜ୍ ଦ୍ୟାଟ୍
But if they are being attached to Vasudeva, the Supreme Personality of Godhead, they aimed at liberation and therefore they expressed their unwillingness.
ଅଭିଳାଷ ଏଠି ଲେଖାହେଇଛି ଏଠି କିନ୍ତୁ ଆକ୍ଚୁଆଲି ଅଭିଳାଷ କଲେ ନାହିଁ ହବ ଭାବାର୍ଥରେ କୁହାଯାଉଛି ଯଦିଓ କୁମାରମାନଙ୍କର ମହାନ ପିତା ଶ୍ରୀ ବ୍ରହ୍ମାଜୀ ଚାରି କୁମାରଙ୍କୁ ପାରିବାରିକ ଜୀବନଯାପନ କରିବା ପାଇଁ ଅନୁରୋଧ କଲେ ତଥାପି ସେମାନେ ତାହା ସ୍ୱୀକାର କଲେ ନାହିଁ ଯେଉଁମାନେ ଭବବନ୍ଧନରୁ ମୁକ୍ତ ହେବା ପାଇଁ ଅତ୍ୟନ୍ତ ଆଗ୍ରହୀ ସେମାନେ ମିଥ୍ୟା ପାରିବାରିକ ବନ୍ଧନରେ ବାନ୍ଧି ହେବା ଉଚିତ ନୁହେଁ। କେହି ପ୍ରଶ୍ନ କରିପାରନ୍ତି, କୁମାରଗଣ କିପରି ସେମାନଙ୍କର ପିତା ତଥା ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଆଦେଶ ଅବମାନନା କରିପାରିଲେ? ଏହାର ଉତ୍ତରରେ ଏହା ହିଁ କୁହାଯାଇପାରେ, ଯେଉଁ ବ୍ୟକ୍ତି ବାସୁଦେବ ପରାୟଣ ଅର୍ଥାତ୍ ଖୁବ୍ ଗମ୍ଭୀରତା ସହକାରେ ଭଗବାନ ବାସୁଦେବଙ୍କର ସେବାରେ ନିଯୁକ୍ତ, ସେ କୌଣସି ପ୍ରକାର କୃତଜ୍ଞତା ସ୍ୱୀକାର କରିବା ଦରକାର ନାହିଁ। ଏହା ଶ୍ରୀମଦ୍ ଭାଗବତଙ୍କୁ କୁହାଯାଇଛି, ଦେବର୍ଷି ଭୂତାପ୍ତ ନୃଣାଙ୍ଗ ପିତୃଣାଙ୍ଗ ନା କିଙ୍କର ନାୟମ ଋଣିଂଚ ରାଜନ ସର୍ବାତ୍ମନା ଜୟ ଶରଣଂ ଶରଣ୍ୟଂ ଗତୋ ମୁକୁନ୍ଦ ପରିହୃତ୍ୟ କର୍ତ୍ତ୍ୟମ। ଅର୍ଥାତ୍ ଯେଉଁ ବ୍ୟକ୍ତି ସମ୍ପୂର୍ଣ୍ଣ ରୂପେ ସମସ୍ତ ଭୌତିକ ସମ୍ବନ୍ଧ ଛିନ୍ନ କରି ଭଗବାନ ମୁକୁନ୍ଦଙ୍କର ଯେ ମୁକ୍ତି ପ୍ରଦାତା ଓ ଯେ ଏକମାତ୍ର ଆଶ୍ରୟସ୍ଥଳ ତାଙ୍କର ପାଦପଦ୍ମରେ ଏକାନ୍ତ ଭାବେ ଆଶ୍ରିତ ହୋଇଅଛି, ସେ କାହାର ଭୃତ୍ୟ ନୁହେଁ କିମ୍ବା କାହାରି ପାଖରେ ଋଣୀ ନାହିଁ ନୁହେଁ। ଏପରିକି ଦେବତାଗଣ, ପିତୃପୁରୁଷଗଣ, ମୁନି ଋଷିଗଣ, ଅନ୍ୟ ଜୀବଗଣ, ଆତ୍ମଶୋଧନ, ବନ୍ଧୁବାନ୍ଧବଗଣ କିମ୍ବା ମାନବ ସମାଜ ପାଖରେ ଋଣୀ ନୁହେଁ। ଭାଗବତ ଏକାଦଶ ସ୍କନ୍ଧ ପଞ୍ଚମ ଅଧ୍ୟାୟ ଶ୍ଳୋକ 41ରେ କୁହାଯାଇଛି। ତେଣୁ ଯେତେବେଳେ କୁମାରଗଣ ତାଙ୍କର ମହାନ ପିତା ଶ୍ରୀ ବ୍ରହ୍ମାଜୀଙ୍କର ଅନୁରୋଧକୁ, ଯାହାକି ଥିଲା ଗୃହସ୍ଥ ହେବାର ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲେ, ସେତେବେଳେ ସେଥିରେ କିଛି ଭୁଲ ହୋଇନାହିଁ। ତେଣୁ ଆଜି ଏଇ ଯେଉଁ ବାର ଦ୍ୱାଦଶ ଅଧ୍ୟାୟରେ କୁମାରଗଣ ଏବଂ ଅନ୍ୟମାନଙ୍କର ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯିବ। ପ୍ରଥମେ କୁମାରମାନଙ୍କୁ ସୃଷ୍ଟି କରିଛନ୍ତି, ତେଣୁ କୁମାରମାନଙ୍କୁ ସୃଷ୍ଟି କଲା ପରେ ଚାରି କୁମାର, ଏମାନେ ପ୍ରକୃତରେ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେତେବେଳେ 24ଟି ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ସେତେବେଳେ ପ୍ରଥମ ଅବତାରକୁ ଏଇ କୁମାରମାନଙ୍କୁ ବର୍ଣ୍ଣନା କରାଯାଇଛି। କୁମାର ସେ ସୃଷ୍ଟି କରିଥିଲେ, କୁମାର କହିଲେ ଚାରି କୁମାର, ଇଏ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ଭଗବାନ ଯିଏକି ସରୈଶ୍ୱର୍ଯ୍ୟ ପୂର୍ଣ୍ଣ, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟସ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟଂ ଚୈବ ସନ୍ନାମ ଇତି ଭଗଙ୍ଗନା। ଏଇ ଯେଉଁ 6ଟି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର, ଯେତେ ଧନ ସମ୍ପତ୍ତି ରହିଛି, ଯେତେ ଜ୍ଞାନ ରହିଛି, ଯେତେ ଯଶ ରହିଛି, ଯେତେ ବୈରାଗ୍ୟ ରହିଛି, ଯେତେ ଶକ୍ତି ରହିଛି ଏବଂ ଯେତେ ବଳ ରହିଛି, ଏସବୁ କିଛିର ହେଉଛନ୍ତି ଭଗବାନ, ପୂର୍ଣ୍ଣ ମାଲିକ ସିଏ ଭଗବାନ। ତେଣୁ ଇଏ ଯେଉଁ କୁମାର, ଇଏ ହେଉଛନ୍ତି ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର। ସାଧାରଣତଃ ଯେଉଁମାନେ ଜ୍ଞାନୀ ସେମାନେ ଭଗବାନଙ୍କର ବ୍ରହ୍ମ ଆରାଧନା କରନ୍ତି। ଜ୍ଞାନୀମାନେ ଜ୍ଞାନ ମାଧ୍ୟମରେ ଜଣେ ଅନ୍ତିମ ଯେଉଁ ସ୍ତର ପ୍ରାପ୍ତ ହେବେ ସେ ହେଉଛି ବ୍ରହ୍ମ ସ୍ତର, ବ୍ରହ୍ମ ଅନୁଭୂତି ପ୍ରାପ୍ତ ହେବେ। ତେଣୁ ଇଏ କୁମାରମାନେ ସବୁବେଳେ ଏଇ ବ୍ରହ୍ମ ଚିନ୍ତନ କରୁଥିଲେ। ତେଣୁ ସିଏ ଯେତେବେଳେ ବ୍ରହ୍ମା କହିଲେ ଯେ ହେ ପୁତ୍ରମାନେ, ହେ ପୁତ୍ରକା, ତୁମେ ପ୍ରଜା ସୃଷ୍ଟି କର, ତେଣୁ ସେ ସେ କଥାକୁ ସ୍ୱୀକାର କଲେ ନାହିଁ, ସେଟାକୁ ଅବଜ୍ଞା କରିଦେଲେ। ଯଦିଓ ଗୁରୁର ଆଜ୍ଞା ଅବିଚାରରେ ଗ୍ରହଣୀୟ, ସେଥିରେ ବିଚାର କରିବା କଥା ନୁହଁ, ଅବିଚାରରେ ଗ୍ରହଣୀୟ, କିନ୍ତୁ ତଥାପି ଏଠି ଗୁରୁଜନମାନଙ୍କର ଆଜ୍ଞାକୁ ଅବଜ୍ଞା କରିବା ଦ୍ୱାରା କୁମାରମାନଙ୍କର କୌଣସି ତ୍ରୁଟି ହେଇନି ବା ଦୋଷ ହେଇନାହିଁ। କାହିଁକି ନା ସେ ବାସୁଦେବ ପରାୟଣ, ସେ ଭଗବାନଙ୍କର ଭକ୍ତ ଥିଲେ। ଯେଉଁ 6ଟି ଋଣ ରହିଛି ସମସ୍ତଙ୍କର, ଦେବତାମାନଙ୍କ ପ୍ରତି ଆମର ଋଣ ରହିଛି, ଋଷିମାନଙ୍କ ପ୍ରତି ଋଣ ରହିଛି, ଜୀବମାନଙ୍କ ପ୍ରତି ଋଣ ରହିଛି, ବନ୍ଧୁବାନ୍ଧବମାନଙ୍କ ପ୍ରତି ଋଣ ରହିଛି, ପିତାମାତାଙ୍କ ପାଖରେ ଋଣ ରହିଛି ଏବଂ ମନୁଷ୍ୟମାନଙ୍କ ପାଖରେ ଆମର ଋଣ ରହିଛି। ତେଣୁ ଏଇଭଳି ଭାବରେ ଦେବର୍ଷି ଭୂତ ଆପ୍ତ ନୃଣାଙ୍ଗ ପିତୃଣାଙ୍ଗ ନା କିଙ୍କର ନାୟଂ ଋଣୀଙ୍କ ରାଜନ, ଜଣେ ତାଙ୍କର ଆଉ ଋଣୀ ରହିବ ନାହିଁ ଯଦି ସେ ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତ୍ୟମ, ଯଦି ସେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଲେ ତାହେଲେ ସେ ସମସ୍ତ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି ବୋଲି ବୁଝିବାକୁ ପଡ଼ିବ। ସେଥିପାଇଁ ଚୈତନ୍ୟ ଚରିତାମୃତରେ କୁହାଯାଇଛି ଯେ ଶ୍ରଦ୍ଧା ଶବ୍ଦେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମ କୃତ ହଏ। ଯଦି ଜଣେ ଭଗବାନ ପ୍ରତି ବିଶ୍ୱାସ, ସୁଦୃଢ଼ ବିଶ୍ୱାସ ରହିଛି, ସେ ହେଉଛି ଶ୍ରଦ୍ଧା। ଶ୍ରଦ୍ଧା କହିଲେ ସୁଦୃଢ଼ ବିଶ୍ୱାସ, ସମସ୍ତଙ୍କର କିଛି ନା କିଛି ଶ୍ରଦ୍ଧା ରହିଛି। ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଅର୍ଜୁନ ପ୍ରଭୁଙ୍କୁ ପଚାରୁଛନ୍ତି, ଭଗବାନ ଯେ ପ୍ରଭୁ ଆପଣ ଯେଉଁ କହୁଛନ୍ତି ଯେଉଁମାନେ ଶାସ୍ତ୍ରବିଧି ଉତ୍ସର୍ଗ କରିକି ଅନୁସରଣ କରୁନାହାନ୍ତି, ବିଭିନ୍ନ କାର୍ଯ୍ୟ କରୁଛନ୍ତି, ସେମାନେ କେବେ ହେଲେ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ ବା ସୁଖ ପ୍ରାପ୍ତ ହୋଇପାରିବେ ନାହିଁ କି ଶ୍ରେଷ୍ଠ ଗତି ପ୍ରାପ୍ତ ହୋଇପାରିବେ ନାହିଁ। ତଥାପି ପ୍ରଭୁ ମୁଁ ଦେଖୁଛି ବହୁତ ଲୋକ ଅଛନ୍ତି ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି ବିଭିନ୍ନ ପ୍ରକାର ଯଜ୍ଞ କରୁଛନ୍ତି, ତାହେଲେ ତାଙ୍କର କ'ଣ ଫଳ ହେବ ପ୍ରଭୁ? ସପ୍ତଦଶ ଅଧ୍ୟାୟରେ ଏକଥା ଯେତେବେଳେ ପଚାରିଲେ ଯେ ଯେ ଶାସ୍ତ୍ରବିଧି ମତ୍ସୂର୍ଯ୍ୟ ଯଦନ୍ତେ ଶ୍ରଦ୍ଧା ନୃତା ତେଷାଂ ନିଷ୍ଠା ତେଷାଂ ସେମାନଙ୍କର କି ନିଷ୍ଠା ବା ତାଙ୍କର କ'ଣ ଅବସ୍ଥା ହେବ। ଯେମାନଙ୍କର ଏଇଭଳି ଭାବରେ ଶାସ୍ତ୍ରରେ ଶ୍ରଦ୍ଧା ନାହିଁ କିନ୍ତୁ ସେମାନେ ବିଭିନ୍ନ ପ୍ରକାର ଯଜ୍ଞ କାର୍ଯ୍ୟ କରୁଛନ୍ତି, ସେହି ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ, ହେ ଅର୍ଜୁନ, ତ୍ରିବିଧା ଭବତି ଶ୍ରଦ୍ଧା, ଦେହିନାଂସା ସ୍ୱଭାବଜା, ସାତ୍ୱିକୀ ରାଜସ୍ଥୈବ ତାମସୀ ଚେତିତାଂଶୁଣୁ। ତିନି ପ୍ରକାର ଶ୍ରଦ୍ଧା ଅଛି ସମସ୍ତ ଜୀବମାନଙ୍କର। ଯେଉଁମାନେ ଦେହ ଧାରଣ କରିଛନ୍ତି ସେମାନେ ଦେହି, 84 ଲକ୍ଷ ପ୍ରକାର ଜୀବ ଏମାନେ ସମସ୍ତଙ୍କର କିଛି ନା କିଛି ଶ୍ରଦ୍ଧା ରହିଛି। ତେଣୁ ଯାହାର ଯେଉଁଭଳି ଭାବରେ ଶ୍ରଦ୍ଧା ସେ ସେହିଭଳି ଭାବରେ କାର୍ଯ୍ୟ କରନ୍ତି। ତେଣୁ ଯେଉଁମାନେ ସାଧାରଣତଃ ଶାସ୍ତ୍ରବିଧି ଅନୁସରଣ ନକରି ବିଭିନ୍ନ ଯଜ୍ଞ କରନ୍ତି ବା ବିଭିନ୍ନ ପୂଜାପୂଜି କରନ୍ତି ସେମାନେ ସେସବୁ ଆସୁରିକ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ଏ ବିଷୟରେ ସପ୍ତ ଶ୍ରଦ୍ଧାରେ ଭଗବାନ କହିଛନ୍ତି। ତେଣୁ ଏ ଚାରି କୁମାର ଇଏ ହେଉଛନ୍ତି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର। ତାଙ୍କର ଜ୍ଞାନରେ ଜ୍ଞାନ ଯେଉଁମାନେ ଜ୍ଞାନୀ ସେମାନେ ସବୁବେଳେ ବ୍ରହ୍ମ ଚିନ୍ତନ କରିବେ, ବ୍ରହ୍ମ ଧାରଣା କରିବେ। ଯଦିଓ ବ୍ରହ୍ମ ଧାରଣା ବହୁତ କଷ୍ଟ, ଭଗବତ ଗୀତା 2ଦ୍ୱାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି। ଭଗବାନ ଏ ଅବଶ୍ୟ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି ଯେ ପ୍ରଭୁ, ଏବଂ ସତତ ଯୁକ୍ତା ଯେ ଭକ୍ତା ତ୍ୱଂ ପର୍ଯ୍ୟପାସତେ ଯେ ଚାପି ଅକ୍ଷରମ ଅବ୍ୟକ୍ତମ ତେଷାଂ କେ ଯୁଗବିତ୍ତମା। ପ୍ରଭୁ, ଆପଣ ଯେଉଁ ଆପଣ ନିଜ ରୂପ କହିଲେ ଏ ରୂପର ଆରାଧନା କରିବା ପାଇଁ, କିନ୍ତୁ କେତେଜଣ ମଧ୍ୟ ଆପଣଙ୍କର ବ୍ରହ୍ମ ବା ଆପଣଙ୍କର ଯେଉଁ ଶରୀର ଜ୍ୟୋତି ସେ ଅଙ୍ଗ ଜ୍ୟୋତି ଉପରେ ଧ୍ୟାନ କରନ୍ତି, ତାଙ୍କ ଭିତରେ କିଏ ଶ୍ରେଷ୍ଠ? ଏବଂ ସତତ ଯୁକ୍ତା ଯେ ଭକ୍ତା ତ୍ୱଂ ପର୍ଯ୍ୟପାସତେ, ଯେଉଁ ଭକ୍ତମାନେ ଆପଣଙ୍କୁ ସବୁବେଳେ ଉପାସନା କରନ୍ତି, ଏବଂ ଯେଉଁମାନେ ଯେ ଚାପି ଅକ୍ଷରମ ଅବ୍ୟକ୍ତମ, ଆପଣ ଯେଉଁ ଅବ୍ୟକ୍ତ ରୂପରେ ରହିଛନ୍ତି, ଆପଣ ଯେଉଁ ଜ୍ୟୋତି ରୂପରେ ରହିଛନ୍ତି, ବ୍ରହ୍ମଜ୍ୟୋତି ରୂପରେ ରହିଛନ୍ତି, ତେଣୁ ଏମାନଙ୍କର ଯେଉଁମାନେ ଆରାଧନା କରନ୍ତି ତାଙ୍କ ଭିତରେ କିଏ ଶ୍ରେଷ୍ଠ? ତେଷାଙ୍କେ ଯୋଗ ବିତ୍ତମା। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ହେ ଅର୍ଜୁନ, ମୋର ଯେଉଁମାନେ ଉପାସନା କରନ୍ତି ସେମାନେ ହେଉଛନ୍ତି ଶ୍ରେଷ୍ଠ, କିନ୍ତୁ ଯେଉଁମାନେ ମୋର ଅବ୍ୟକ୍ତ ରୂପକୁ ଆରାଧନା କରନ୍ତି ସେମାନେ ଯଦିଓ ମୋର ଉପାସନା କରନ୍ତି କିନ୍ତୁ ସେମାନେ ବହୁତ କଷ୍ଟ ସ୍ୱୀକାର କରନ୍ତି। କ୍ଲେଶ ଅଧିକତର ସ୍ତେଷା ଅବ୍ୟକ୍ତା ସତ୍ୟଚେତସାମ ଅବ୍ୟକ୍ତା ହି କତି ଦୁଃଖଂ ଦେହବତ୍ ବିରବ୍ୟାକତି। ଏ ଦେହଧାରୀମାନଙ୍କ ପାଇଁ ଏ ଅବ୍ୟକ୍ତ ରୂପ ଚିନ୍ତନ କରିବା ବହୁତ କଷ୍ଟ ସାଧ୍ୟ। ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି, ଆମର ଯେଉଁ ମାୟାବାଦୀ ସନ୍ନ୍ୟାସୀମାନେ ଯେଉଁମାନେ ଶଙ୍କରାଚାର୍ଯ୍ୟଙ୍କର ଧାରାରେ ଆସୁଛନ୍ତି, ସେମାନେ ଶଙ୍କରାଚାର୍ଯ୍ୟ ଯିଏକି ବେଦର ଗୌଣ ଅର୍ଥକୁ ପ୍ରକାଶ କରିଥିଲେ ମୁଖ୍ୟ ଅର୍ଥ ପ୍ରକାଶ କରିନଥିଲେ, କାରଣ ବୁଦ୍ଧ ଧର୍ମାବଲମ୍ବୀମାନଙ୍କୁ ପରାସ୍ତ କରିବା ପାଇଁ ସେ ବୁଦ୍ଧଦେବ ଯିଏକି ବେଦକୁ ନିନ୍ଦା କରିଥିଲେ, ଶଙ୍କରାଚାର୍ଯ୍ୟ ବେଦକୁ ସ୍ଥାପନ କରିଥିଲେ। ତେଣୁ ବେଦର ଯେଉଁ ଗୌଣ ଅର୍ଥ ଅଛି ସେହି ଗୌଣ ଅର୍ଥକୁ ସେ ସ୍ଥାପିତ କରିଛନ୍ତି। ଏ ପ୍ରଣବକୁ ସେ ପ୍ରଣବ ଅବଶ୍ୟ ସେ କହୁଥିଲେ ପ୍ରଣବ ଶ୍ରେଷ୍ଠ ବାକ୍ୟ ନୁହଁ ବେଦରେ, ସେ କହୁ ତତ୍ତ୍ୱମସି ହେଉଛି ଶ୍ରେଷ୍ଠ ବାକ୍ୟ। ଏହିସବୁ ବିଷୟରେ ବର୍ଣ୍ଣନା କରାଯାଇଛି ବିଭିନ୍ନ ପ୍ରକାର ଶଙ୍କରାଚାର୍ଯ୍ୟଙ୍କର ଧାରାରେ ଯେଉଁମାନେ ଆସୁଛନ୍ତି ତାଙ୍କ ସହିତ ବହୁତ ଆଲୋଚନା ହେଇଛି ଏସବୁ କଥା। ଯାହା ହଉ, ଏଇ ଯେଉଁ ଜ୍ଞାନ ଯେଉଁ ସେ କହୁଥିଲେ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ବ୍ରହ୍ମ ହେଉଛି ସତ୍ୟ ଆଉ ସବୁ କିଛି ମିଥ୍ୟା, କିନ୍ତୁ ସନ୍ନ୍ୟାସୀମାନେ ସେହି ଧାରାରେ ଯେଉଁମାନେ ସନ୍ନ୍ୟାସୀମାନେ ଆସନ୍ତି ସେମାନେ ଯଦିଓ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା କହି ଜଗତକୁ ତ୍ୟାଗ କରନ୍ତି କିନ୍ତୁ ସେ ବ୍ରହ୍ମରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ। ସେଥିପାଇଁ ଆମେ ଦେଖିବା ବିଭିନ୍ନ ସନ୍ନ୍ୟାସୀମାନେ ବିଭିନ୍ନ ତଥାକଥିତ ପରୋପକାର ସେବା ଯେଉଁଭଳି ଭାବରେ ରହିଛି, ରୋଗୀମାନଙ୍କୁ ଔଷଧ ଦେବା ବା ବିଭିନ୍ନ ପ୍ରକାର ଖାଦ୍ୟ ବିତରଣ କରିବା, ବିଭିନ୍ନ ପ୍ରକାର ସେବା ଯେଉଁ ରହିଛି ଏଇଭଳି ସେବା ସେମାନେ କରନ୍ତି, କାହିଁକି ସେମାନେ ବ୍ରହ୍ମଚିନ୍ତନରେ ଆନନ୍ଦ ପ୍ରାପ୍ତ ହୋଇପାରନ୍ତି ନାହିଁ? କାରଣ ଭଗବାନ କହୁଛନ୍ତି ଦେହଧାରୀ ବ୍ୟକ୍ତିମାନଙ୍କ ପାଖରେ ଏ ବ୍ରହ୍ମଚିନ୍ତନ ବହୁତ କଷ୍ଟସାଧ୍ୟ। ତେଣୁ ଏଇଭଳି ଭାବରେ ଆମେ ଦେଖିବା ସୁଖଦେବ ଗୋସ୍ୱାମୀ ବ୍ରହ୍ମଚିନ୍ତନ କରୁଥିଲେ, ଏଇ ଚାରି କୁମାର ଏମାନେ ମଧ୍ୟ ବ୍ରହ୍ମଚିନ୍ତନ କରୁଥିଲେ। ତେଣୁ ବ୍ରହ୍ମଚିନ୍ତନରୁ ତାପରେ ଯେତେବେଳେ ସେମାନେ ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ଶ୍ରବଣ କରିଛନ୍ତି ସେତେବେଳେ ସେ ଭଗବାନଙ୍କର ଭକ୍ତ ହୋଇଛନ୍ତି। ତେଣୁ ଚାରି କୁମାର ସେ ଯେହେତୁ ଭଗବାନଙ୍କର ଜ୍ଞାନ ଶକ୍ତିର ଅବତାର, ତେଣୁ ସେମାନେ ସବୁବେଳେ ଭଗବାନଙ୍କର ବ୍ରହ୍ମଚିନ୍ତନ କରୁଥିଲେ। ତାପରେ ଗୋଟିଏ ଦିନ ଯେତେବେଳେ ସେ ଯାଇଛନ୍ତି ବୈକୁଣ୍ଠ ଲୋକକୁ, ସେତେବେଳେ ଭଗବାନଙ୍କ ରୂପ ଯେତେବେଳେ ଦର୍ଶନ କଲେ, ଲକ୍ଷ୍ମୀନାରାୟଣଙ୍କର ସୁନ୍ଦର ରୂପ ଦର୍ଶନ କଲେ, ଲକ୍ଷ୍ମୀନାରାୟଣଙ୍କ ପାଦପଦ୍ମରେ ଅର୍ପିତ ତୁଳସୀର ମକରନ୍ଦ ବାୟୁ ତାଙ୍କର ନାସାରେ ଯେତେବେଳେ ପ୍ରବେଶ କଲା ସେତେବେଳେ ସେ ଅପୂର୍ବ ଶିହରଣ ଲାଭ କଲେ, ତେଣୁ ତାପରେ ସେ ଭଗବାନଙ୍କ ଭକ୍ତ ହୋଇଛନ୍ତି। ତେଣୁ ବାସୁଦେବ ପରାୟଣ ବୋଲି କୁହାଯାଉଛି, ବାସୁଦେବ ପରାୟଣ ଯେଉଁମାନେ ଭଗବାନଙ୍କର ଭକ୍ତ, ବାସୁଦେବ ତାଙ୍କର ସବୁକିଛି, ବାସୁଦେବ ପରା ବେଦା, ବାସୁଦେବ ପରା ମଖା, ବାସୁଦେବ ପରା ଯୋଗା, ବାସୁଦେବ ପରା খেলা। বাসুদেব পরম জ্ঞান, বাসুদেব পরম তপ, বাসুদেব পর ধর্ম, বাসুদেব পরম গতি। যে ভগবান কৌশলী অর্জুন যে মহাত্মা সে বহু যে জ্ঞান মার্গের অগ্রসর হচ্ছে সে বহু জন্ম পরে সে জাঁতি যে বাসুদেব হচ্ছেন সবু কিছু। অর্জুন বহুনাম জন্মনাম অন্তে জ্ঞানবান মান প্রপদ্যতে বাসুদেব সর্বম ইতি স মহাত্মা সুদুর্লভ। অর্থাৎ যে জ্ঞানী এ অর্জুন জাঁ রক সে মহাত্মা নুহতি। সেই জ্ঞানী মানে বহু জন্ম বিতিগলা পরে বহুনাম জন্মনাম অন্তে জ্ঞানবান মান প্রপদ্যতে। জ্ঞানী যে কি জন ভক্তর সংস্পর্শে আসতে সেতবে সে মোর ভক্ত হুঁতি, তেমন সেতবে সে মোর শরণে যাতে এবং সে জাঁতি যে বাসুদেব সর্বমিতি, সবু কিছুর মূল হচ্ছেন বাসুদেব। তেমন সে মহাত্মার পরিণত হুঁতি, যেতবে সে মোর ভক্ত হুঁতি সেতবে সে মহাত্মা হুঁতি। এ জ্ঞানী মানে সে মহাত্মা নুহতি। তেমন সেইভাবে মহাত্মা বহু দুর্লভ। তেমন ভাগবতমরে সুত গোস্বামী সৌনকা দৃশ্য কৌশল যে এই যে বাসুদেব কিভাবে সব কিছুর মূল কিভাবে না বাসুদেব পরা বেদা, বেদরে মুখ্য বিষয় হচ্ছেন বাসুদেব। বাসুদেব পরা বেদা বাস প্রথম স্কন্ধ দ্বিতীয় অধ্যায়ে এ বিষয়ে সুত গোস্বামী কৌশল বাসুদেব পরা বেদা, বাসুদেব পরা মক্খা, মক্খা অর্থাৎ যজ্ঞ, যজ্ঞ যে করছেন সে যজ্ঞ বৈষ ভগবান হচ্ছেন ভগবান বাসুদেব হচ্ছেন যজ্ঞর প্রভু। ভক্তারং যজ্ঞ তপসা প্রকৃতরে যজ্ঞর প্রকৃত উপভোগকারী হচ্ছেন ভগবান বাসুদেব। তেমন সে জাঁতি সেই যে মহাত্মা সে জাঁতি বাসুদেব পরা বেদা, বাসুদেব পরা মক্খা। বাসুদেব হচ্ছেন যজ্ঞর শ্রেষ্ঠ উপভোগকারী হচ্ছেন বাসুদেব, বাসুদেব পরা মক্খা। বাসুদেব পরা যোগ যে যোগ সাধন করছেন অষ্টাঙ্গ যোগ সাধন করছেন তার মুখ্য লক্ষ্য হচ্ছে বাসুদেবঙ্কর, বাসুদেবঙ্ক বিষয়ে জাঁয়া বাসুদেব পরা যোগ। যোগ বিধিরে অষ্টম অধ্যায়ে ভগবান কইছেন যে কিভাবে ভাবে জন যোগ আচরণ করিব। ওমিতি একাক্ষরং ব্রহ্ম ব্যাহরণ মাম অনুস্মরণ যা প্রয়াতি সমদ্ভাবং যাহাতি না শত্র সর্বদ্বারাণি সংযম্য মনোবৃদ্ধি নিরুদ্ধ চ মূর্ধ্না ধায়াত্মন প্রাণ আস্তিত যোগ ধারণ। এইভাবে ভাবে জন যোগ আচরণ করছেন যম নিয়ম প্রাণায়াম আসন প্রাণায়াম এইসব বিভিন্ন প্রকার অষ্টাঙ্গ যোগ পদ্ধতি যে রয়েছে এই মাধ্যমে যেতবে সে জাঁতি অগ্রসর হুঁতি যোগর শ্রেষ্ঠ লক্ষ্য এই বাসুদেবকে জাঁয়া সে জাঁপার। বাসুদেব পরা যোগ এবং বাসুদেব পরা ক্রিয়া যে কার্য করছেন ভগবান কৌশল অর্জুনকে হে অর্জুন তুমি যে কার্য করছ যত করোসি যদ অশ্নাসি যে খাদ্য গ্রহণ করছ যত জুহোসি যে তুমি যজ্ঞ করছ এবং যে দান করছ দদাসি যত এবং যে তপস্যা তুমি করছ যত তপস্যা শিখতে তৎ করুছ মদর্পণ তুমি মতো অর্পণ কর। অর্থাৎ বাসুদেব হচ্ছেন সমস্ত ক্রিয়ার অন্তিম লক্ষ্য হচ্ছেন বাসুদেবকে সন্তুষ্ট করা বাসুদেব পরা ক্রিয়া। সেইভাবে ভাবে বাসুদেব পরম জ্ঞান জন যেতে বড় জ্ঞানী হুম না কী জন যদি খালি ব্রহ্ম স্তরের অনেক তা ঊর্ধ্বক যাই না তাহলে সে জ্ঞান তাঁর শ্রেষ্ঠ জ্ঞান নুহ। বাসুদেব পরম যেতবে সে জাঁবে বাসুদেব হচ্ছেন সবু কিছুর অন্তিম লক্ষ্য ময়ি সর্বমিদং প্রোতং শ্রুতি মণি গণাইব মাতা পরতরং নান্য কিঞ্চিত অস্তি ধনঞ্জয়। ভগবান যেভাবে অর্জুন কহিলে এ অর্জুন যে জ্ঞানী মানে সে ভাবতি অন্তিম সত্য হচ্ছে এই ব্রহ্ম কিন্তু প্রকৃতরে সে প্রকৃত তাঁর জ্ঞান উদয় হয়ে না প্রকৃত অন্তিম সত্য হচ্ছে মু মত পরতরং নান্য কিঞ্চিত অস্তি ধনঞ্জয় মোঠার আর উন্নতর সত্য কিছু না ময়ি সর্বমিদং প্রোতং সূত্রে মণি গণাইব মো সহ সমস্ত যুক্ত হয়েকি রয়েছেন যেভাবে সূতার মণি সব গুন্থা হয়েকি রয়েছে সেইভাবে ভাবে মো সহ সমস্ত যুক্ত হয়েকি রয়েছেন। তেমন জন বাসুদেব পরম জ্ঞান জন যেত বাসুদেবকে জাঁতি তাহলে বুঝা পড়ব সে শ্রেষ্ঠ জ্ঞান প্রাপ্ত হয়েছেন। ভগবদ গীতা পঞ্চদশ অধ্যায়ে ভগবান কৌশল অর্জুন সর্বশাং বুদ্ধিষ্ট মধ্যা স্মৃতির জ্ঞানম অপহরম চ বেদেশ সর্বৈরহমে বেদ্যো বেদান্ত কৃত বেদ বিধিবত। ହେ ଅର୍ଜୁନ, ମୁଁ ସମସ୍ତଙ୍କ ହୃଦୟ ରହିଛି, ସର୍ବସଚାଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନମ ଅପୋହନମ ଚ, ମୋଠାରୁ ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ମଧ୍ୟ ଆସୁଛି, ମତ ସ୍ମୃତି ଜ୍ଞାନମ ଅପୋହନମ ଚ, ଏବଂ ବେଦେଷ୍ଟ ସର୍ବେଇ ରହମେ ବେଦ୍ୟ, ବେଦେଷ୍ଟ ସର୍ବେଇ ରହମେ, ସମସ୍ତ ବେଦରେ ମୁଁ ହେଉଛି ବେଦ୍ୟ, ମୁଁ ହେଉଛି ଜ୍ଞାତ ବିଷୟ। ଯେଉଁମାନେ ବେଦ ଅଧ୍ୟୟନ କରି ଜାଣିପାରନ୍ତି ନାହିଁ ଯେ ଭଗବାନ ହେଉଛନ୍ତି ସେ, ମାନେ କେବଳ ବାସୁଦେବ, ବେଦର ପ୍ରକୃତ ଜ୍ଞାତ ବିଷୟ ହେଉଛନ୍ତି ଭଗବାନ, ତାହେଲେ ସେମାନେ ବେଦ ବାହାଦରତା, ସେମାନେ ପ୍ରକୃତ ବେଦବିତ୍ ନୁହନ୍ତି। ତେଣୁ ବାସୁଦେବ ପରା ବେଦା ବୋଲି କୁହାଯାଉଛି। ବେଦ ଅଧ୍ୟୟନ କରି ଯଦି ସେ ବାସୁଦେବଙ୍କୁ ଜାଣିପାରିଲେ ତାହେଲେ ବୁଝିବାକୁ ପଡ଼ିବ ଯେ ପ୍ରକୃତରେ ସେ ବେଦବିତ୍, ବାସୁଦେବ ପରା ବେଦା। ନା ମୁଁ କ'ଣ କହିଲି, ବାସୁଦେବ, ବାସୁଦେବ ପରମ ତପ, ତାପରେ ହେଉଛନ୍ତି ବାସୁଦେବ ପରମ ତପ, ବାସୁଦେବ ହେଉଛନ୍ତି ଯେଉଁ ତପସ୍ୟା କରାଯାଉଛି ବିଭିନ୍ନ ପ୍ରକାର ସତର ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ ବିଭିନ୍ନ ପ୍ରକାର ନଅ ପ୍ରକାର ତପସ୍ୟା ବିଷୟରେ କହିଛନ୍ତି। ଏହିଭଳି ଭାବରେ ଶାରୀରିକ ଭାବରେ ତପସ୍ୟା ରହିଛି, ମାନସିକ ଭାବରେ ତପସ୍ୟା ରହିଛି ଏବଂ ବାଚିକ ଭାବରେ ତପସ୍ୟା ରହିଛି। ପୁଣି ପ୍ରତି ତପସ୍ୟା ସତ୍ତ୍ୱ ରଜ ତମ ତିନି ଗୁଣରେ ତିନି ପ୍ରକାର ତପସ୍ୟା ରହିଛି। ଏହିଭଳି ଭାବରେ ନଅ ପ୍ରକାର ତପସ୍ୟା ବିଷୟରେ କହିଛନ୍ତି। ତେଣୁ ଯେଉଁ ତପସ୍ୟା ଜଣେ କରିବ, କାୟ ମନ ବାକ୍ୟରେ ବିଭିନ୍ନ ପ୍ରକାର ଯେଉଁ ତପସ୍ୟା ଅଛି, ଏ ତପସ୍ୟାର ମୂଳ ଉଦ୍ଦେଶ୍ୟ ହେବା କଥା ଯେ ବାସୁଦେବଙ୍କୁ ସନ୍ତୁଷ୍ଟ କରି ବାସୁଦେବଙ୍କୁ ଜାଣିବା। ଏ ତପସ୍ୟା ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିବା। ଯେମିତି ଧ୍ରୁବ ପାଞ୍ଚ ବର୍ଷର ବାଳକ ହେଲେ ମଧ୍ୟ ସେ ତପସ୍ୟା କଲେ, ଏମିତିକି ଛଅ ମାସରେ ସେ ଭଗବାନଙ୍କୁ ଜାଣିଗଲେ, ଭଗବାନ କୃପା ପ୍ରାପ୍ତ ହୋଇପାରିଲେ। ତେଣୁ ବାସୁଦେବ ପରମ ତପ, ପୁଣି ବାସୁଦେବ ପର ଧର୍ମ, ଯେତେ ଧର୍ମ ଅଛି ସବୁ ଶ୍ରେଷ୍ଠ ଧର୍ମ ହେଉଛି ବାସୁଦେବଙ୍କର ଶରଣରେ ଯିବା। ସେଥିପାଇଁ ଭଗବାନ କହିଲେ ଭଗବତ ଗୀତାରେ, ହେ ଅର୍ଜୁନ, ମୁଁ ତୁମକୁ ସବୁ ସମସ୍ତ ଜ୍ଞାନ ଦେଲି, ସବୁଠାରୁ ଅନ୍ତିମ ଯେଉଁ ବୃହତ୍ତମ ଜ୍ଞାନ ମୁଁ ତୁମକୁ ଆହୁତରେ ଦେଉଛି ଯେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ। ଆଉ ଯାହା ସବୁ ଧର୍ମ ଅଛି ସେ ଶ୍ରେଷ୍ଠ ଧର୍ମ ନୁହଁ, ସେ ହେଉଛି ଅପରାଧର୍ମ ବା ନିକୃଷ୍ଟ ଧର୍ମ। ଶ୍ରେଷ୍ଠ ଧର୍ମ ହେଉଛି ମୋର ଶରଣରେ ଯିବା, ଏବଂ ଆଉ କାହାର ଶରଣରେ, ମୋ ଶରଣରେ ଯାଇ ଆଉ କାହାର ଶରଣରେ ଯିବାର ଆବଶ୍ୟକତା ନାହିଁ। ସେଥିପାଇଁ କେବଳ ମୋର ଶରଣରେ ଜଣେ ଯିବ ଯଦି ସେ ହେଉଛି ଶ୍ରେଷ୍ଠ ଧର୍ମ। ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକଂ ଶରଣଂ ବ୍ରଜ। ତେଣୁ ଇଏ ହେଉଛି ବାସୁଦେବ ପରାଧର୍ମ ଏବଂ ବାସୁଦେବ ପରାଗତି। ବାସୁଦେବ ହେଉଛନ୍ତି ଅନ୍ତିମ ଲକ୍ଷ୍ୟ, ହେଉଛି ଏଇ ବାସୁଦେବଙ୍କୁ ପ୍ରାପ୍ତ ହେବା। ତେଣୁ ଏଇ ବାସୁଦେବ ପରାୟଣ, ତେଣୁ ଯେଉଁମାନେ ବାସୁଦେବ ପରାୟଣ, ଯିଏକି ଚାରି କୁମାର ଏମାନେ ଥିଲେ ବାସୁଦେବ ପରାୟଣ, ତେଣୁ ତାନ୍ ବଭାସେ ଶୋଭୁ, ଶୋଭୁ କହିଲେ ଯେ ନିଜେ ଆତ୍ମଯୋନି ବୋଲି କୁହାଯାଉଛି। ସେ କେଉଁ ମାଙ୍କର ଗର୍ଭରେ ଆସିନାହାନ୍ତି, ତେଣୁ ତାଙ୍କୁ ସ୍ୱୟମ୍ଭୁ ବୋଲି ମଧ୍ୟ କୁହାଯାଏ, ସ୍ୱୟମ୍ଭୁ ଶୋଭୁ ଏଠି କୁହାଯାଉଛି। ଶୋଭୁ ଭୂ ବା ଯେଉଁ ଜନ୍ମ ହେଇଛନ୍ତି, ସ୍ୱ ମନକୁ ମନ ସେ ଆସିଛନ୍ତି, ଭଗବାନଙ୍କ ଇଚ୍ଛାରେ ସେ ଆସିଛନ୍ତି, କେଉଁ ମାତୃଗର୍ଭ ଦେଇ ଆସିନାହାନ୍ତି। ତେଣୁ ଶୋଭୁ ତାଙ୍କୁ ବଭାସ ତାଙ୍କୁ କହିଲେ, ସେ ଚାରି ପୁତ୍ରଙ୍କୁ ଯାହାକୁ ପୂର୍ବରୁ ସୃଷ୍ଟି କରିଥିଲେ, ସନକ ସନାତନ ସନନ୍ଦନ ସନନ୍ତ କୁମାର, ତାଙ୍କୁ କହିଲେ ଏ ପୁତ୍ରାନ୍ ପ୍ରଜା ପ୍ରଜା ସୁଜାତ ପୁତ୍ର କାହା, ଏ ପୁତ୍ର କାହା, ଏ ପୁତ୍ରମାନେ ତମେ ମଧ୍ୟ ପ୍ରଜା ସୃଷ୍ଟି କର, କାରଣ ମୋର ଦାୟିତ୍ୱ ରହିଛି ସୃଷ୍ଟି କରିବା। ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, ଭୌତିକ ଜଗତରେ ଯେଉଁ ଶ୍ରେଷ୍ଠ ତିନି ଜଣ ଯେଉଁ ଦେବତାମାନେ ଅଛନ୍ତି ସେ ହେଉଛନ୍ତି ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ। ତେଣୁ ବ୍ରହ୍ମା ସୃଷ୍ଟି କାର୍ଯ୍ୟରେ ରହିଛନ୍ତି, ସୃଷ୍ଟିକର୍ତ୍ତା, ସେ ରଜଗୁଣରେ ସେ ଆସିଛନ୍ତି ବ୍ରହ୍ମା, ସେ ସୃଷ୍ଟି କରିବେ। ବିଷ୍ଣୁ ସେ ହେଉଛନ୍ତି ସତ୍ୟଗୁଣର ଅବତାର, ସେ ପାଳନ କରିବେ, ଏବଂ ଶିବଜୀ ସେ ହେଉଛନ୍ତି ତମଗୁଣର ଅବତାର, ସେ ସଂହାର କରିବେ, ଧ୍ୱଂସ କରିବେ। ତେଣୁ ବ୍ରହ୍ମାଙ୍କର ଦାୟିତ୍ୱ ହେଲା ସେ ସୃଷ୍ଟି କରିବେ। ତେଣୁ ସିଏ ଯାହାକୁ ସୃଷ୍ଟି କରୁଛନ୍ତି ତାଙ୍କୁ ମଧ୍ୟ ସେ ଆଦେଶ ଦେଉଛନ୍ତି, ତମେ ମଧ୍ୟ ସୃଷ୍ଟି କର। ଆ ପରେ ଯାହାକୁ ସବୁ ସୃଷ୍ଟି କରିବେ, ଦ୍ୱାଦଶ ବାର ଜଣ ଶ୍ରେଷ୍ଠ ଋଷିମାନଙ୍କୁ ସେ ସୃଷ୍ଟି କରିବେ, ମତ୍ରି ମରିଚି ଅତ୍ରି ଅଙ୍ଗିରସ ପୁଲସ୍ତ ପୁଲ କ୍ରତୁ ଭୃଗୁ ବଶିଷ୍ଠ ଦକ୍ଷ ନାରଦ ଚୈବାକ୍ତମ ଦଶମମ୍। ତେଣୁ ଏମାନଙ୍କୁ ମଧ୍ୟ ସେ କହିବେ ତମେ ପ୍ରଜା ସୃଷ୍ଟି କର। କିନ୍ତୁ ଅନ୍ୟମାନେ ଯଦିଓ ତାଙ୍କର କଥାକୁ ମାନିଥିଲେ, କିନ୍ତୁ ଇଏ ଚାରି କୁମାର, ଇଏ ଯେତେବେଳେ ବ୍ରହ୍ମା ତାଙ୍କର ପିତା କହିଲେ, ପୁତ୍ର କାହା, ତୁମେ ପ୍ରଜା ସୃଜତ, ତୁମେ ପ୍ରଜା ସୃଷ୍ଟି କର, କିନ୍ତୁ ତା ନୈଚ୍ଛନ୍ ମୁଖ୍ୟ ଧର୍ମାଣ, ସେମାନେ ମୁଖ୍ୟ ଧର୍ମ ଗ୍ରହଣ କରିଥିଲେ। ଦୁଇ ପ୍ରକାର ଧର୍ମ ରହିଛି, ପ୍ରବୃତ୍ତି ମାର୍ଗ ଏବଂ ନିବୃତ୍ତି ମାର୍ଗ। ପ୍ରବୃତ୍ତିରେ ଏସବୁ ଭୂତାନାମ ନିବୃତ୍ତି ସ୍ତୁ ମହାଫଳା। ପ୍ରବୃତ୍ତି ମାର୍ଗ ରହିଛି ଯେଉଁ ବିଭିନ୍ନ ପ୍ରକାର ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ୟାସ ଏସବୁ ଯେଉଁ ରହିଛି, ଏଇ ହେଉଛି ପ୍ରବୃତ୍ତି ମାର୍ଗ। गृहस्थ हेले जन प्रवृत्ति मार्ग रे नियुक्त प्रवृत्ति मार्ग रे रहिले से गृहस्थ हेले प्रजा सृष्टि करिवे ए सब कार्य रहिबो किंतु एमाने होसनी मुख्य धर्म एमाने निवृत्ति मार्ग रे रहिथिले केमिति भौतिक मुक्ति हेबे सेतिमै से प्रथम रु से सेतिमै सतत चेष्टित थिले मुख्य धर्म मुख्य धर्म निवृत्ति मार्ग सेतिमै कह जाय छि प्रवृत्ति रे सब भूताना निवृत्तिस्तु महाफला समस्त प्रवृत्ति रहिछि जीवर जीव मात्र तार प्रवृत्ति रही जो से भौतिक जगत को आसी भौतिक जगत को आसी माने ब्रह्मा जो प्रथम सृष्टि करते विभिन्न प्रकार अविद्या सृष्टि पांच प्रकार अविद्या सृष्टि से अविद्याग्रस्त होकरी से भौतिक जगत रे आनंद प्राप्त होगापी विभिन्न प्रकार प्रवृत्ति मार्ग किंतु ये जो चारि पुत्र सनक सनातन सनातन सनत कुमार एम भगवान ज्ञान शक्तिर अवतार तेना आपको केमी अविद्याग्रस्त कर ये केमी अविद्याग्रस्त हे जहाँ अविद्याग्रस्त ना ये प्रवृत्ति मार्ग को आसब ना जहाँ जो विद्या प्राप्त होते ज्ञान प्राप्त हो भौतिक जगतर ये जो प्रवृत्ति मार्ग में लिप्त हे ना निवृत्ति मार्ग को ग्रहण कर निवृत्ति स्तु महाफला कारण प्रवृत्ति मार्ग रे भगवान भूल जबार सुजोग रही निजे जो विभिन्न प्रकार सुप्रजा पिला मान को कथं प्रियायां अनुकंपितायां संगं रहस्यं रुचिरांश मंत्रा श्रेय श्रोत सुस्नेह शीतशिशुरांग कड़ाक्षराणांग मनोरक्त चित्त यही भाव में वर्णना कर प्रहलाद महाराज आज गतकाली आम प्रहलाद महाराज विषय वर्णना कराला नृसिंहदेव विषय तेणु नृसिंहदेव श्रेष्ठ भक्त जे प्रहलाद महाराज से सांग बाक मान कौन सप्तम स्कंद षष्ठ अध्याय ये सांग मैंने वर्तमान ये समय तुम प्राप्त होच कुमार वयस जो पांच वर्ष तुम अच यही वयस तुम प्रज्ञा श्रेष्ठ ज्ञान प्राप्त हवा कथा यही उपयुक्त समय श्रेष्ठ ज्ञान प्राप्त हवार साधारणत लोक मैंने यही सब प्रवृत्ति मार्ग रही कथं प्रियायां अनुकंपिताया प्रियार जो अनुकंपित कथा रही स्नेह कथा रही से केमी त्याग करें कथं प्रियायां अनुकंपिताया संगम रहस्य रुचिरांश मंत्रा एकाकी स्थान में विभिन्न प्रकार से कथा कहते बहुत आनंद लगुच रुचिरांश मंत्रा सुहृत स्नेह स्थित शिशुना तेणु जो छोट पाटे हो खंडी खंडी कथा कह ठीक भाव कथा कही पार्नि पा पा मा भाव कथा कहती सुहृत स्नेह स्थित शिशुना कड़ाक्षराणा अनुरक्त चित्त कड़ाक्षराणा ठीक भाव कथा कही पार्नि तेणु अनुरक्त चित्त से पिलार कथा को शुणी अनुरक्त चित्त आसक्ति आसी जाऊँ के सुंदर कथा कह मोर पिला भाव में सी आईर आसक्त रही से गति कर भगवान को भूल जीव आसक्ति जो रही भगवान कपिलदेव कहते महादेवती को हे मात ये प्रसंगम अजरम पासम ये जो आसक्ति एभली गोटे वस्तु जे अजरंग तार जरा ना आम शरीर जरा आसूँ बार्धक्य आसूँ कितु प्रसंग व आसक्तिर जरा ना प्रसंगम अजरम पासम आत्मन कवय विदु जो मैंने आत्मा सम्बन्ध ज्ञान प्राप्त होती से मैंने यहाँ जानते प्रसंगम अजरंग पासम आत्मन कवय विदु किंतु सएव साधुषु कृत मुख्य द्वार उपावृतम किंतु से ही आसक्ति यदि आम साधु प्रति लगे आमको मुख्य द्वार आम प्रति खोली मुख्य द्वार बंद होनी मुख्य द्वार खोली किंतु ये आसक्ति यदि आम भौतिक आसक्ति प्रति लगे ये आमको नर्क को नहीं जीव तेणु ये जो मुख्य धर्म रही ये मुख्य धर्म जो मैंने आसक्ति मार्ग रही ये मुख्य भगवान प्रति आसक्ति आसे ना भौतिक जगत प्रति आसक्ति रही भगवान ठार् आम दूरे जावा ये आसक्ति भगवान प्रति हम ना भौतिक जगत प्रति हम दुई जन प्रति एकाथर के आसक्ति रही पार ना से कहु भक्ति परेशानुभव विरक्ति अन्यत्र चैसत्रिक एक काल प्रपद्य मानस यथा स्नतु तुष्टि पुष्टि क्षिदपाय अनुघासम जन जो भक्ति करते भगवान अनुभव हो परेश अनुभव एवं भक्ति करने संगे संगे परेश अनुभव एवं विरक्ति अन्यत्र चैसत्रिक एक काल भौतिक जगत प्रति आसक्ति रही विरक्ति आसव ये जो आसक्ति रही ये आसक्ति बहुत उन्नत कथा ये आसक्ति जो रही ये बहुत बढ़िया वस्तु गोटे आसक्ति किंतु यदि भौतिक जगत प्रति आसक्ति रही आम नरक आगे जावा কিন্তু ভগবান প্রতি বা ভগবান ভক্ত প্রতি যদি আসক্তি রহব তাহলে আমি বহুত উন্নতি করা ভক্তি মার্গের বহুত উন্নতি করা সেই ভগবদ্গীতা সপ্তম অধ্যায়ে ভগবান কিন্তু অর্জুন ময়াশক্ত মনা পার্থ যোগং যুঞ্জন মদাশ্রয় অসংশয় সমগ্র মান যথা জ্ঞাশি তৎশুণু যদি মো প্রতি আসক্তি হব বা মোর ভক্ত প্রতি আসক্তি রহব তাহলে তুমি মতো অসংশয় আছে মোট সন্দেহ রহব না তোমার মতো জাঁয়া পূর্ণভাবে তুমি মতো জাঁপার তেমন এ আসক্তি যে ভূমিকা রয়েছে এ বহু উন্নত স্তরের আসক্তি রূপ গোস্বামী তাঁর ভক্তির সাম সুন্দরে যে আদৌ শ্রদ্ধা তত সাধুসঙ্গ অথবা ভজন ক্রিয়া তো অনর্থ নিবৃত্তি নিষ্ঠা রুচি আসক্তি এইভাবে ভাবে পঞ্চম স্তর হচ্ছে সেইটা প্রথম স্তর হচ্ছে শ্রদ্ধা দ্বিতীয় স্তর হচ্ছে সাধুসঙ্গ তৃতীয় স্তর হচ্ছে ভজন ক্রিয়া চতুর্থ স্তর হচ্ছে অনর্থ নিবৃত্তি তাপরে আসুচি শ্রদ্ধা কোণ নিষ্ঠা আসুচি নিষ্ঠা পরে রুচি আসুচি রুচি পরে আসক্তি আসুচি তেমন এই যে আসক্তি স্তর যে আসক্তি স্তর জন প্রাপ্ত হলে তার উপর স্তর হচ্ছে ভাব আসক্তির নেক্সট স্টেজ হচ্ছে ভাব ভগবান প্রতি আমার যে সম্বন্ধ রয়েছে যাকে আমি ভুলে যাইছে সে আসক্তি জনে আমি যদি ভগবান প্রতি আসিযিব তাহলে আমার ভগবান প্রতি ভাব আসিযিব তেমন এই যে আসক্তি যদি ভগবান প্রতি রয়েছে তাহলে আমি এই যে ভৌতিক আসক্তি আমি সহজে ত্যাগ করেদেবা প্রভুপাদ মহারাজ পাশ্চাত্য জগৎ যাইলে ନ୍ୟୁୟର୍କ ଯାଇଥିଲେ ସେଠି ଯେଉଁ ରହିଥିଲେ ସବୁ ସ୍ଥାନରେ ସେଠି ସବୁ ଡ୍ରଗ୍ ଆଡିକ୍ସ ସମୟ ସବୁ ଡ୍ରଗ୍ ଆଡିକ୍ସନ ରହୁଥିଲେ କାରଣ ସେହି ସମୟରେ ଭିଏତନାମ ସହିତ ଯୁଦ୍ଧରେ ଆମେରିକାର ଲୋକମାନେ ପରାସ୍ତ ହୋଇଯାଇଥିଲେ ତେଣୁ ଆମେରିକା ସରକାର ଗୋଟେ କନସ୍କ୍ରିପ୍ସନ୍ କରିଥିଲେ ମାନେ ସମସ୍ତେ ବାଧ୍ୟ ହେବେ ଏଇ ମିଲିଟାରୀରେ ଯୋଗ ଦେବା ପାଇଁ ଡିଫେନ୍ସରେ ଯୋଗ ଦେବା ପାଇଁ ସମସ୍ତେ ବାଧ୍ୟ ହେବେ କିନ୍ତୁ ଯେଉଁମାନଙ୍କର ସେ ପ୍ରବୃତ୍ତି ନାହିଁ ଯେଉଁମାନେ କ୍ଷତ୍ରିୟ ପ୍ରବୃତ୍ତି ରହିଛି ସେମାନେ ଯୁଦ୍ଧ କରିପାରିବେ ଯେଉଁମାନଙ୍କର କ୍ଷତ୍ରିୟ ପ୍ରବୃତ୍ତି ନାହିଁ ସେମାନେ ଯୁଦ୍ଧ କରିପାରିବେ ନାହିଁ ତେଣୁ ସେଠି ଗୋଟେ ହିପି ମୁଭମେଣ୍ଟ ଚାଲିଲା ସେମାନେ ସବୁ ମାନେ ଆଉ ତାଙ୍କର ଘର ଫର ସବୁ ତ୍ୟାଗ କରି ଆସି ବଜାର ମାନେ ରାସ୍ତାରେ ଗଢ଼ିଲେ ସବୁ ଡ୍ରଗ୍ ଆଡିକ୍ଟ ହେଲେ ସବୁ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟ ସେବନ କଲେ ତେଣୁ ଆମେରିକା ସରକାର ବହୁତ ଚିନ୍ତା କଲେ ତାଙ୍କୁ କେମିତି ବହୁତ ଚିନ୍ତା ଖାଲି କରିନାହାନ୍ତି ବହୁତ ଷ୍ଟେପ୍ ନେଇଛନ୍ତି ତାଙ୍କୁ ବିଭିନ୍ନ ପ୍ରକାର ଔଷଧ ଦେଇଛନ୍ତି ବିଭିନ୍ନ ପ୍ରକାର ତାଙ୍କୁ କେମିତି ସେମାନେ ନିଶାରୁ ମୁକ୍ତ ହେବେ ସେଥିପାଇଁ ବହୁତ ବ୍ୟବସ୍ଥା କରିଥିଲେ କିନ୍ତୁ ସେମାନେ ନିଶାମୁକ୍ତ ହେଇପାରିନଥିଲେ କିନ୍ତୁ ସେହି ସମୟରେ 1966 ଯେତେବେଳେ ଆମର ଇସ୍କନ୍ ମୁଭମେଣ୍ଟ ଆରମ୍ଭ ହେଲା ପ୍ରଭୁପାଦଙ୍କ ସହିତ ସେମାନେ ଯୋଗ ଦେଲେ ସେତେବେଳେ ତାଙ୍କର ଏଇ ଯେଉଁ ଭୌତିକ ଆସକ୍ତି ରହିଛି ଏ ନିଶାଦ୍ରବ୍ୟ ଇତ୍ୟାଦି ଯେଉଁ ପ୍ରତି ଆସକ୍ତି ରହିଛି ଏଇଟାକୁ ସେମାନେ ବହୁତ ସହଜରେ ତ୍ୟାଗ କରିଦେଲେ ଭଗବାନ ପ୍ରତି ଯେଉଁମାନେ ଆସକ୍ତି ପ୍ରାପ୍ତ ହେବେ ସେମାନେ ଏଇ ଯେଉଁ ନିଚ ତର ପ୍ରକୃତି ପ୍ରତି ଆସକ୍ତି ଆସିବ ନାହିଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଅର୍ଜୁନ ରସବର୍ଜଂ ରସପ୍ରିୟ ପରମ ଦୁଷ୍ଟା ନିବର୍ତ୍ତତେ ଯେଉଁମାନେ ନିଜ ଚେଷ୍ଟାରେ ଏଇ ଯେଉଁ ଆସକ୍ତିକୁ ଚେଷ୍ଟା ତ୍ୟାଗ କରିବା ପାଇଁ ଚେଷ୍ଟା କରୁଛନ୍ତି ସେମାନେ ସମ୍ଭବ ହେଇପାରିବ ନାହିଁ ଯଦିଓ ରସବର୍ଜଂ ଯଦିଓ ସେମାନେ କହିବେ ନା ମୁଁ ଏଇ ଯେଉଁ ଭଲ ଭଲ ରସ ଯେଉଁ ରହିଛି ଖାଦ୍ୟ ପଦାର୍ଥ ରହିଛି ଏଇଟାକୁ ତ୍ୟାଗ କରିଦେବି ମୋର ଆଉ ରସ ପ୍ରତି ଆସକ୍ତି ରହିବ ନାହିଁ ନା ରସବର୍ଜଂ ରସପ୍ରିୟ ରସକୁ ତ୍ୟାଗ କରି ମଧ୍ୟ ତାଙ୍କର ସେ ରସ ପ୍ରତି ଆସକ୍ତି ରହିବ କିନ୍ତୁ ପରମ ଦୁଷ୍ଟା ନିବର୍ତ୍ତତେ ଯଦି ଗୋଟେ ଉନ୍ନତ ରସ ସେ ପ୍ରାପ୍ତ ହେବେ ମୋର ଯେଉଁମାନେ ମତେ ଅନୁଭବ କରିବେ ଭଗବତ ଅମୃତ ଯେଉଁମାନେ ପ୍ରାପ୍ତ ହେବେ ସେମାନେ ଏ ଭୌତିକ ରସ ପ୍ରତି ଆଉ ଆସକ୍ତି ହେବେ ନାହିଁ ତେଣୁ ଏଇ ଯେଉଁମାନେ ଉନ୍ନତ ସ୍ତରକୁ ଯାଇଛନ୍ତି ସେମାନେ ଭଗବାନ ପ୍ରତି ଯେଉଁମାନଙ୍କ ଆସକ୍ତି ରହିଛି ଏ ଭୌତିକ ଆସକ୍ତି ସେମାନେ ଖୁବ୍ ସହଜରେ ତ୍ୟାଗ କରିଦେବେ ତେଣୁ ଯେହେତୁ ଚାରିକୁମାର ଏମାନେ ସେହି ଉନ୍ନତ ଆସକ୍ତି ପ୍ରାପ୍ତ ହୋଇଛନ୍ତି ତେଣୁ ଏ ଭୌତିକ ଆସକ୍ତି ତାଙ୍କର ନଥିଲା ତେଣୁ ସିଏ ମୁଖ୍ୟ ଧର୍ମାଣ ନିବୃତ୍ତି ମାର୍ଗରେ ସେ ଅଗ୍ରସର ହେଉଥିଲେ କାରଣ ଭଗବତ ଆସକ୍ତିରେ ଯେଉଁ ଆନନ୍ଦ ରହିଛି ସେ ଆନନ୍ଦ ତୁଳନାରେ ଏ ଭୌତିକ ଆସକ୍ତିର ଯେଉଁ ଆନନ୍ଦ ଖୁବ୍ ତୁଚ୍ଛ ଜୟ ଶ୍ରୀ ରାଧା ମଦନ ମଞ୍ଜୁ କି ଯେଉଁ ଭୌତିକ ଆସକ୍ତି ରହିଛି ଭଗବାନ କହୁଛନ୍ତି ଅର୍ଜୁନ ଯେଉଁମାନେ ଭୌତିକ ଆସକ୍ତିରେ ଯେଉଁ ଆନନ୍ଦ ପ୍ରାପ୍ତ ହୁଅନ୍ତି ସେ ଆନନ୍ଦ କିଭଳି ଭାବରେ ଜାଣିଛ ନା କିଭଳି ଭାବେ ପ୍ରଭୁ ନା ଯେହି ସଂସ୍ପର୍ଶ ଭୋଗ ଦୁଃଖ ଯୌନ ଏବେ ଆଦ୍ୟନ୍ତବନ୍ତ କହନ୍ତି ଇଏ ନେଶୁ ରମତେ ବୁଦ୍ଧ, ଏ ଯେଉଁ ସଂସ୍ପର୍ଶ ଭୋଗ ରହିଛି ଆମର ଯେଉଁ ଇନ୍ଦ୍ରିୟମାନେ ରହିଛନ୍ତି, ଚକ୍ଷୁ ଦ୍ୱାରା ଆମେ ଦର୍ଶନ କରୁଛେ, କର୍ଣ୍ଣ ଦ୍ୱାରା ଆମେ ଶ୍ରବଣ କରୁଛେ, ନାସିକା ଦ୍ୱାରା ଆମେ ଆଘ୍ରାଣ କରୁଛେ, ଜିଭା ଦ୍ୱାରା ଆମେ ରସ ଗ୍ରହଣ କରୁଛେ, ତ୍ୱକ୍ ଦ୍ୱାରା ଆମେ ସ୍ପର୍ଶ ଅନୁଭୂତି ପ୍ରାପ୍ତ ହେଉଛେ, ଏ ଯେଉଁ ପ୍ରକାର ଆନନ୍ଦ ରହିଛି ଏ ଭୌତିକ ଜଗତର ଯେଉଁ ଆନନ୍ଦ, ଇଏ ହେଉଛି ଯେହି ସଂସ୍ପର୍ଶ ଭୋଗ ଦୁଃଖ ଯୋନେବତେ, ଇଏ ପ୍ରକୃତ ଯେଉଁ ସୁଖ ଆମେ ପାଉଛେ ଏଇଟା ଦୁଃଖରୁ ହିଁ ଆସୁଛି। ବହୁତ କଷ୍ଟ କଲେ ଆମେ କିଛି ରୋଜଗାର କରୁଛେ ଏବଂ ସେଇ ରୋଜଗାରରେ ଆମେ କିଛି ଆନନ୍ଦ ପ୍ରାପ୍ତ ହେଉଛେ, ଇନ୍ଦ୍ରିୟ ସୁଖ ପ୍ରାପ୍ତ ହେଉଛେ। ତେଣୁ ହେ ଅର୍ଜୁନ, ଯଦିଓ କିଛି ଆନନ୍ଦ ରହିଛି, ଆଦ୍ୟ ଅନ୍ତବନ୍ତ କୁନ୍ତି ହେ କୁନ୍ତିପୁତ୍ର, ଯେଉଁ ସୁଖର ଆଦି ଅଛି ସେ ସୁଖର ମଧ୍ୟ ଅନ୍ତ ଅଛି, କିନ୍ତୁ ନ ତେଷୁ ରମତେ ବୁଦ୍ଧ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ଯେଉଁମାନେ ବ୍ରହ୍ମାଙ୍କର ସୃଷ୍ଟିର ଯେଉଁ ଅବିଦ୍ୟା ରହିଛି ଅବିଦ୍ୟାଗ୍ରସ୍ତ ନୁହନ୍ତି, ଯେଉଁମାନେ ଅବିଦ୍ୟାରୁ ମୁକ୍ତ ହୋଇଛନ୍ତି ସେମାନେ ପ୍ରକୃତରେ ବୁଦ୍ଧିମାନ, ସେମାନେ ଏଇ ଭୌତିକ ଜଗତ ପ୍ରତି ଆସକ୍ତ ହେବେ ନାହିଁ। ତେଣୁ ଏଇ ଚାରି କୁମାର ଏମାନେ ମୁଖ୍ୟ ଧର୍ମ ଭଗବାନ ପ୍ରତି ଆସକ୍ତ ହୋଇଥିଲେ, ତେଣୁ ଏହି ପରିବାର ଇତ୍ୟାଦି କରିବା ପାଇଁ ସେ ଆଉ ଆଗ୍ରହ ପ୍ରକାଶ କଲେ ନାହିଁ ମୁଖ୍ୟ ଧର୍ମାଣ। ତେଣୁ ତନ୍ନ ସେଥିପାଇଁ ସେ ଇଚ୍ଛା କଲେ ନାହିଁ, ଯଦିଓ ସେ ଜାଣନ୍ତି ଯେ ପିତାଙ୍କର ଆଜ୍ଞା ଅବିଚାରରେ ଗ୍ରହଣୀୟ, ପିତାଙ୍କର ଯଦି ଆଜ୍ଞା ଦେଉଛନ୍ତି। ଆମର ଯେତେବେଳେ ଯଯାତି ମହାରାଜଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, ଯଯାତି ମହାରାଜ ତାଙ୍କର ପତ୍ନୀ ଦେବଯାନୀ ପ୍ରତି ବହୁତ ଆସକ୍ତ ଥିଲେ ଏବଂ ଦେବଯାନୀ ଏବଂ ଶର୍ମିଷ୍ଠାଙ୍କର ଶତ୍ରୁତା ଥିଲା। ଦେବଯାନୀ ଯେତେବେଳେ ବିବାହ କଲେ ଯଯାତି ମହାରାଜଙ୍କୁ, ସେତେବେଳେ ସେ ଏଇ କଣ୍ଡିସନ କରିଥିଲେ ଯେ ତମେ ଯୋଉ ଏଇ ଯୋଉ ରହିଛି ଇଏ ଆମର ଦାସୀ ହେଇକିରି ଯିବ। ଶର୍ମିଷ୍ଠା ଯଦିଓ ରାଜାଙ୍କର ପୁତ୍ରୀ, ବୃଷପର୍ବାଙ୍କର ପୁତ୍ରୀ, କିନ୍ତୁ ସେ ବର୍ତ୍ତମାନ ଆମର ଦାସୀ ହେଇକିରି ଯିବ, ତମେ ତା ସହିତ କୌଣସି ସମ୍ପର୍କ ରଖିବ ନାହିଁ। ସେଥିରେ ରାଜି ହେଇଥିଲେ ଯଯାତି ମହାରାଜ, କିନ୍ତୁ ଯେତେବେଳେ ଶର୍ମିଷ୍ଠା ସେ ଯେତେବେଳେ ଯଯାତି ମହାରାଜଙ୍କୁ ଅନୁରୋଧ କଲେ ଏ ପ୍ରଭୁ ମୋତେ ମଧ୍ୟ ସଙ୍ଗ ପ୍ରଦାନ କରନ୍ତୁ, ମୋର ମଧ୍ୟ ପୁତ୍ର କାମନା ରହିଛି, ମୋର ପୁତ୍ର କାମନା ପୂର୍ଣ୍ଣ କରନ୍ତୁ। ତେଣୁ ଯଯାତି ମହାରାଜ ଧର୍ମକୁ ଧର୍ମ ହିସାବରେ ଧର୍ମକୁ ଚିନ୍ତା କରି ତାଙ୍କ ସହିତ ସଂଯୋଗ ଯୁକ୍ତ ହୋଇଛନ୍ତି ଏବଂ ତାଙ୍କର ମଧ୍ୟ ପୁତ୍ର ଜାତ ହୋଇଛି। ଏ କଥା ଯେତେବେଳେ ଜାଣିଲେ ଦେବଯାନୀ, ସେତେବେଳେ ସେ କ୍ରୋଧ ପ୍ରକାଶ କରି ଚାଲିଯାଇଥିଲେ, ତାଙ୍କ ପିତୃଗୃହକୁ ଶୁକ୍ରାଚାର୍ଯ୍ୟଙ୍କ ପାଖକୁ ଚାଲିଯାଇଥିଲେ। ତେଣୁ ଯଯାତି ମହାରାଜ ପତ୍ନୀ ପ୍ରତି ଏତେ ଆସକ୍ତି ଥିଲେ ଯେ ତାଙ୍କ ପଛ ପଛ ଯାଇ ସେଠି ପହଞ୍ଚିଲେ। ତେଣୁ ଶୁକ୍ରାଚାର୍ଯ୍ୟ ଯେତେବେଳେ ଜାଣିଲେ ଏଇଭଳି ଭାବରେ ଯଯାତି ମହାରାଜ ସେ ତାଙ୍କର କନ୍ୟାର କଥାକୁ ଅବଜ୍ଞା କରିଦେଇଛନ୍ତି, ତାଙ୍କର କନ୍ୟା କଥାକୁ ଗ୍ରହଣ ନକରି ଶର୍ମିଷ୍ଠାଙ୍କ ସହିତ ସଙ୍ଗ କରି ତାଙ୍କ ସହିତ ତାଙ୍କର ପୁତ୍ର ଜାତ କରିଛନ୍ତି, ତିନୋଟି ପୁତ୍ର ଜାତ ହେଇଛି ତାଙ୍କର ଏବଂ ଦେବଯାନୀଙ୍କର ଦୁଇଟି ପୁତ୍ର ଜାତ ହେଇଛି, ଯଦୁ ଏବଂ ଦ୍ରୁହୁ, ତ୍ରୁବସୁ, ପୁରୁ, ଅନୁ, ଏଇଭଳି ଭାବରେ ପାଞ୍ଚ ଜଣ ପୁତ୍ର, ଏଇ ଦୁଇ ଜଣଙ୍କର ଏଇ ପାଞ୍ଚଟି ପୁତ୍ର ହେଇଛନ୍ତି। ତେଣୁ ଆଙ୍କ ଯଦୁ ହେଉଛନ୍ତି ତାଙ୍କ ଶ୍ରେଷ୍ଠ ପୁତ୍ର, ପ୍ରଥମ ପୁତ୍ର ହେଉଛନ୍ତି ଦେବଯାନୀଙ୍କର ପୁତ୍ର ହେଉଛନ୍ତି ଯଦୁ ମହାରାଜ। ତେଣୁ ଯେତେବେଳେ ଯଯାତି ମହାରାଜ ଯାଇ ପହଞ୍ଚିଲେ, ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ଦେଇଦେଲେ, କହିଲେ ତମେ ଅକାଳ ବାର୍ଦ୍ଧକ୍ୟ ପ୍ରାପ୍ତ ହୁଅ। ତେଣୁ ଯେତେବେଳେ ଦେଇଦେଲେ ଅଭିଶାପ ଦେଇଦେଲେ, ସେତେବେଳେ ପୁଣି ଜାଣିଲେ ଯେ ତାଙ୍କର କନ୍ୟାଙ୍କୁ ମଧ୍ୟ ଏଇଟା ଆନନ୍ଦ ଦେବ ନାହିଁ। ତେଣୁ ସେ କହିଲେ ଠିକ୍ ଅଛି, ତମେ ଏଇ ଯେଉଁ ମୁଁ ଅଭିଶାପ ଦେଇଦେଇଛି ସେଇଟାକୁ ତାକୁ କିଛି କରିହେବନି, ତମେ ଏଇଟାକୁ ଏକ୍ସଚେଞ୍ଜ କରିପାରିବ, ଏଇଟାକୁ ଜଣକୁ ଦେଇକରି ତାଙ୍କର ଯୌବନକୁ ନେଇପାରିବ। ତେଣୁ ଯଯାତି ମହାରାଜ ଯେତେବେଳେ ତାଙ୍କର ଶ୍ରେଷ୍ଠ ପୁତ୍ର ଯଦୁଙ୍କୁ କହିଲେ, ଏ ଯଦୁ ମୁଁ ଚାହୁଁଛି ଆଉ କିଛି ଭୌତିକ ଉପଭୋଗ କରିବା ପାଇଁ, ତେଣୁ ତମେ ମୋର ଏ ଯୌବନକୁ ତମର ଯୌବନକୁ ପ୍ରଦାନ କରି ମୋର ବାର୍ଦ୍ଧକ୍ୟକୁ ନିଅ। କିନ୍ତୁ ଯଦୁ ମହାରାଜ ମନା କରିଦେଲେ, ଏଠି ଯେମିତି ମନା କରିଛନ୍ତି ଚାରି କୁମାର, ସେହିଭଳି ଭାବରେ ଯଦୁ ମହାରାଜ ମଧ୍ୟ ମନା କରିଦେଲେ, କିନ୍ତୁ ଯେଉଁଭଳି ଭାବରେ ଚାରି କୁମାର ବ୍ରହ୍ମାଙ୍କର ଆଜ୍ଞାଙ୍କୁ ଅବଜ୍ଞା କରି ସେ କିଛି ଭୁଲ କରିନାହାନ୍ତି, ସେଭଳି ଭାବେ ଯଦୁ ମହାରାଜ ମଧ୍ୟ ତାଙ୍କର ପିତାଙ୍କୁ ଆଜ୍ଞାଙ୍କୁ ସ୍ୱୀକାର ନ କରି ସେ ମଧ୍ୟ କିଛି ଭୁଲ କରିନାହାନ୍ତି। କାହିଁକି ନା ସେଇ ବାସୁଦେବ ପରାୟଣ, ସେ ଜାଣିଛନ୍ତି ଭଗବାନ ଆସିବେ, ଭଗବାନ ଏଇ ଯଦୁ କୂଳରେ ଆସିବେ, ତେଣୁ ଭଗବାନଙ୍କୁ ଯଦୁନନ୍ଦନ ବୋଲି କୁହାଯାଏ, ଯାଦବ ବୋଲି କୁହାଯାଏ, ଭଗବାନ ଏଇ ଯଦୁ କୂଳରେ ଆସିବେ। ସେଇଥିପାଇଁ ସେ ଚାହୁଁନଥିଲେ ଡେରି କରିବା ପାଇଁ, ଏ ଯେଉଁ ତାଙ୍କର ଯୌବନ ପ୍ରଦାନ କରି ତାଙ୍କର ବାର୍ଦ୍ଧକ୍ୟକୁ ନେଲେ ଏ ଡେରି ହେଇଯିବ, ଏ ପ୍ରୋସେସ୍ଟା ଡେରି ହେଇଯିବ, ସେଥିପାଇଁ ସେ ଚାହୁଁନଥିଲେ କି ଶୀଘ୍ର ଭଗବାନ ଆସନ୍ତୁ, ସେଇଟା ସେ ଚାହୁଁଥିଲେ। ସେଥିପାଇଁ ଯଦିଓ ପିତାଙ୍କର ଆଜ୍ଞାଙ୍କୁ ଗ୍ରହଣ କଲେ ନାହିଁ, କିନ୍ତୁ ତଥାପି ତାଙ୍କର କୌଣସି ଦୋଷ ହେଇନାହିଁ। କିନ୍ତୁ ଅନ୍ୟମାନେ ଯେଉଁ ଥିଲେ, ଯଦୁ, ତୁର୍ବସୁ, ଅନୁ, ଦ୍ରୁହୁ, ପୁରୁ, ଅନ୍ୟ ତିନି ଜଣ, ଏମାନେ ମଧ୍ୟ ପିତାଙ୍କର ଆଜ୍ଞାଙ୍କୁ ସ୍ୱୀକାର କଲେ ନାହିଁ, କିନ୍ତୁ ପୁରୁ যে কি কনিষ্ঠ পুত্র শর্মিষ্ঠাঙ্কর কনিষ্ঠ পুত্র হচ্ছেন পুরু, সে যেত শুনিলে সে গোটে বহুত সুন্দর কথা কইলে, হে পিতা উত্তম চিন্তায়াত কুর্যাত, প্রকৃত পুত্র কিয়ে শ্রেষ্ঠ পুত্র কিয়ে, ভাগবত নবস্কন্ধরে কুয়াছে কথা, উত্তম চিন্তায়াত কুর্যাত, উত্তম পুত্র হচ্ছেন সিয়ে যে তাঁকর পিতা যা চিন্তা করেছেন সেগুটাকে সেই অনুসারে সে কার্য করবে, ন কহিলে মধ্যে সেটা সে করদেবে। যেভাবে ভাবে ভীষ্মদেব শান্তনু যেতবে চাহিলে সে বিবাহ করবে, সত্যবতীকে বিবাহ করবে, সেতবে যেতবে সত্যবতীঙ্কর পিতা ও দাস কু কহিলে, তাকে কহিলে, সে কহিলে মু মোর গোটি কন্ডিশন আছে, মু তো মোর কন্যাকে বিবাহ দেবি, কিন্তু মোর কন্ডিশন হচ্ছে মোর কন্যার যে পুত্র হব সে রাজা হবে। না ঠিক আছে মু প্রতিজ্ঞা করছি তোমার পুত্র রাজা, তোমার কন্যার পুত্র রাজা হবে। না 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 ভীষ্মদেব অছন্তি, ভীষ্ম অছন্তি আপনার শ্রেষ্ঠ পুত্র, তেমন তাঁকর পুত্র সে মধ্যে ডিমান্ড করবে না মু রাজা হবি, তাহলে কেমিতি এটা হব, সম্ভব হব না। তেণু শান্তনু মন দুঃখের ফেরি আসলে, সে রাজি হলে না তাঁর কথার, সত্যের রাজি হলে না, কিন্তু একথা ভীষ্মদেব জাণিলে যে প্রকৃতরে তাঁর পিতা চাহুমান সত্যবতী বিবাহ করার এবং মোর পুত্র ভবিষ্যতরে কালে প্রতিবন্ধক হব, সেই সে বিবাহ করে পু না, সেতবে সে ভীষ্ম প্রতিজ্ঞা কলে যে মু বিবাহ করবি না। যদিও শান্তনু তাঁর পিতা তাঁকে কিছু কই না, কিন্তু সে চিন্তা করুলে কেমিতি মু বিবাহ করবি, এই চিন্তা করা মাত্রে ভীষ্মদেব তাঁক প্রতি সেবা করেদেলে। উত্তম চিন্তায়ত কুর্যাত, যে উত্তম পুত্র তাঁর পিতা যা চিন্তা করবে সে অনুসারে কার্য করেদেবে। তেমন একথা পুরু কোথায় উত্তম চিন্তায়ত কুর্যাত, প্রোক্তকারী তো মাধ্যম, যে প্রোক্তকারী মানে কহিলে যে কার্য করতে সে হচ্ছেন মাধ্যম বা মধ্যম পুত্র, সে শ্রেষ্ঠ পুত্র নুহ। এবং অধম বহু কষ্টরে সে কার্য করবে, অশ্রদ্ধা কুর্যাত, অধম যে সে অশ্রদ্ধার সহ সেটা করবে। তেণু যে সবুঠ উত্তম চিন্তায়ত কুর্যাত, প্রোক্তকারী তো মাধ্যম, অধম অশ্রদ্ধা কুর্যাত, অকর্ত চরিতম পিতু, যে পিতা কহিলে মধ্যে যে তাঁর আজ্ঞাকে গ্রহণ করু না সে মূত্র সহ তুলনীয়, সে পুত্র নুহত সে মূত্র। এইভাবে ভাবে কই পুরু তাঁর পিতা বার্ধক্যকে গ্রহণ করে তাঁর নিজ যৌবন প্রদান করে, তাপরে অবশ্য যযাতি মহারাজ বহু কাল উপভোগ কলা পরে সেতবে সে তাঁর জ্ঞান উদয় হয়েছে, সেতবে সে তাঁর পুত্রঙ্কর যৌবনকে পুরো ফেরাই দিয়েছেন এবং বহু সুন্দর সুন্দর কথা কেছেন, যা ভাগবত নবস্কন্ধে বর্ণনা করা যাই, বহু জ্ঞান সে উপদেশ দিয়েছেন। নজাত কাম কামানাং উপভোগেন সাম্যতি হবিষা কৃষ্ণবর্তমৈব ভূয় এবাবি বর্ধতে, সে তাঁর অনুভব হয়েছে প্রকৃতরে আমি যেতে ভৌতিক উপভোগ করুবা আমার কামনা কেবল তৃপ্ত হব না, যেমি অগ্নিরে ঘৃত আহুতি দেলে সে অগ্নি নির্বাপিত হব না, বন্ধ বুঝি যাব না বা লিভি যাব না, বরং বড়ি বড়িকা যাব, তার অগ্নিশিখা বড়ি বড়িকা যাব। সেইভাবে ভাবে যে ভৌতিক কামনার কামনার বশবর্তী এই বিভিন্ন প্রকার কার্য করছেন তাঁর কামনা কেবল তৃপ্ত হব না, নজাত কাম কামানা উপভোগেন সাম্যতি। তেণু এই যে পুরু যেহেতু সে তাঁর পিতাঙ্কর আজ্ঞাকে স্বীকার করলে, সেই পুরু বংশে এই কৌরব মানে পাণ্ডব মানে সমস্ত সে পুরু বংশে আসছেন, তেণু পাণ্ডব দুর্যোধন এবং যুধিষ্ঠির এমনি সব পুরু বংশে আসছেন। তেণু পরে যেতবে অর্জুন ভগবান কথা কহবে ভগবদ গীতা একাদশ অধ্যায়ে, সে কোশন হে প্রভু আপনার ভগবান যে বিশ্বরূপ দেখি সে কোশন প্রভু মোর ভুল হয়ে যাই, মু আপনার যাদব বলে কইলি আপন কৃষ্ণ বলে কইলি, মতো সে ক্ষমা দিওন্ত সখেতি মত্বা প্রসভং যদুক্তং হে কৃষ্ণ হে যাদব হে সখেতি অজানতাং মহি মানং তবেদং ময়া প্রমাদাৎ প্রণয়েন বাপি, হে প্রভু মু অজানতরে আপনার বহু ঠটা প্রয়াস করছি, আপনার বহু নিন্দা মধ্যে করছি, আপনার কৃষ্ণ বলে কতবে ডাকিছি, আপনার যাদব বলে কতবে ডাকিছি, এসব মতো ক্ষমা করতু। তেণু জন কহব ভগবানকে কৃষ্ণ বলে ডাকলে কোণ অসুবিধা আছে, সেতু কী ক্ষমা প্রার্থনা করছেন, যাদব বলে কে কোণ অসুবিধা আছে কী সে ক্ষমা প্রার্থনা করছেন, না অর্জুন যেতবে কুলে ভগবানকে এইভাবে ভাবে কুলে, হে কৃষ্ণ কহবার উদ্দেশ্য লা যে সি অর্জুন কুলে মু হচ্ছে পাণ্ডুকর পুত্র, ମୁଁ ମୋର ପିତା ହେଉଛନ୍ତି ସମଗ୍ର ପୃଥିବୀର ଯୋଦ୍ଧା, ସମଗ୍ର ପୃଥିବୀକୁ ସେ ନିଜ ଅଧୀନରେ କରିଥିଲେ, କିନ୍ତୁ ତମର ପିତା ବସୁଦେବ ସେ ଏତେ ଉନ୍ନତ ସ୍ତରର ନୁହନ୍ତି, ଏତେ ରଥୀ ନୁହନ୍ତି, ମହାରଥୀ ନୁହନ୍ତି, ସେ ଅର୍ଦ୍ଧରଥୀ ଜଣେ, ଏତେ ବଡ଼ ଯୋଦ୍ଧା ନୁହନ୍ତି। ଏବଂ ଯେତେବେଳେ ମୁଁ କୃଷ୍ଣ କହୁଥିଲି, ତାର ମୋର ମନ ଅର୍ଜୁନଙ୍କ ମନରେ ଚିନ୍ତାଧାରା ଥିଲା ଯେ ତମେ କୃଷ୍ଣ ତମେ ଯଦୁକୁଳରେ ଆସିଛ, ଏ ସେତେବେଳେ ମୁଁ ଜାଣିଥିଲି ଯେ ତମେ ଯଦୁକୁଳରେ ଆସିଛ, ତମେ ରାଜା ହେଇପାରିବ ନାହିଁ, କିନ୍ତୁ ଆମେ ପୁରୁକୁଳରେ ଆସିଛୁ, ସେ ପୁରୁବଂଶରେ ଆସିଛନ୍ତି କୌରବମାନେ ଏବଂ ପାଣ୍ଡବମାନେ, ତେଣୁ ଆମେ ରାଜା ହବୁ। ପ୍ରକୃତ ସେଇମାନେ ହିଁ ରାଜା ହେଲେ, ଯୁଧିଷ୍ଠିର ମହାରାଜ ରାଜା ହେଲେ, ଭଗବାନ କୃଷ୍ଣ ରାଜା ହେଇପାରିଲେ ନାହିଁ। କାହିଁକି ନା, ଯେହେତୁ ସେ ଯାଦବ କୂଳରେ ଆସିଛନ୍ତି, ଯଦୁକୂଳରେ ଆସିଛନ୍ତି, ତେଣୁ ସେମାନେ ଅଭିଶାପ ଥିଲା ତାଙ୍କର ଶୁକ୍ରାଚାର୍ଯ୍ୟଙ୍କର, ତେଣୁ ସେ ରାଜା ହେଇପାରିନଥିଲେ। ଯାହା ବି ହଉ, ଏଇଭଳି ଭାବରେ ମନର ଧାରଣା ଥିଲା ଅର୍ଜୁନଙ୍କ ପାଖରେ, ଯେଉଁଥିପାଇଁ ସେ ଭଗବାନ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଏଇ ଯେଉଁ ପୁରୁ, ସେ ପିତାଙ୍କର ଆଜ୍ଞାଙ୍କୁ ଗ୍ରହଣ କଲେ, ଗ୍ରହଣ କରିବା ଦ୍ୱାରା ତାଙ୍କର ବଂଶରେ ଏଇ ପାଣ୍ଡବମାନେ ତାପରେ ସେ ରାଜା ହେଇଛନ୍ତି। କିନ୍ତୁ ଏଠି ଯେଉଁ କୁହାଯାଉଛି ଯେ ଯଦୁ ଯଦିଓ ତାଙ୍କ ପିତାଙ୍କୁ ଅବଜ୍ଞା କରିଥିଲେ, ସେଥିରେ ତାଙ୍କୁ ଦୋଷ ହେଇନାହିଁ, କାରଣ ସେ ଜାଣିଛନ୍ତି ଭଗବାନ କୃଷ୍ଣ ଆସିବେ, ସେଥିପାଇଁ ସେ ତାଙ୍କର ପିତାଙ୍କର ଆଜ୍ଞାଙ୍କୁ ଗ୍ରହଣ କଲେ ନାହିଁ। ତେଣୁ ଏଠି ମଧ୍ୟ ସେଇଭଳି କୁହାଯାଉଛି ଯେଉଁ ମୁଖ୍ୟ ଧର୍ମାଣୁ ତନ୍ନଇଚ୍ଛନ୍, ସେମାନେ ଇଚ୍ଛା କଲେ ନାହିଁ, ପିତାଙ୍କର ଆଜ୍ଞାଙ୍କୁ ସ୍ୱୀକାର କରିବା ପାଇଁ ସେମାନେ ଚାହିଁଲେ ନାହିଁ। ତେଣୁ ବାସୁଦେବ ପରାୟଣ, ଯେହେତୁ ସେମାନେ ବାସୁଦେବ ଭଗବାନଙ୍କର ଭଜନରେ ରତ ରହିଛନ୍ତି, ସେଭଳି ହରି ଶରଣମ୍ ହରି ଶରଣମ୍ ହରି ଶରଣମ୍ ଶ୍ରୀ ହରି ଶରଣମ୍, ଏ ପ୍ରସିଦ୍ଧ ତାଙ୍କର ମନ୍ତ୍ର ହରି ଶରଣମ୍। ସେଭଳି ସମସ୍ତେ ପ୍ରକୃତରେ ଭଗବାନଙ୍କ ଶରଣରେ ଗଲେ ତାଙ୍କର ଯେଉଁ କାମନା ଥାଉ, କାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଯଜେତ ପୁରୁଷଙ୍କରମ୍, ଆପଣ ଯେକୌଣସି କୌଣସି କାମନା ନଥାଉ ବା ସମସ୍ତ କାମନା ଥାଉ, ବା ଯଦି ମୁକ୍ତି ମଧ୍ୟ ଚାହୁଁଛନ୍ତି, ତାହେଲେ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ତାହେଲେ ସମସ୍ତ କିଛି କାମନା ପୂରଣ ହେବ। ଯଜେତ ପୁରୁଷଙ୍କରମ୍, ଭଗବାନ ଶରଣରେ ଗଲେ ଆମର ସବୁକିଛି ମନମାନସା ପୂର୍ଣ୍ଣ ହେବ। ତେଣୁ ଚାରିକୁମାର ସବୁବେଳେ ହରିଶରଣମ୍ ଏଇ ମନ୍ତ୍ର ଉଚ୍ଚାରଣ କରନ୍ତି, ଏଇ ମନ୍ତ୍ର ଉଚ୍ଚାରଣ କରି ସବୁ ସ୍ଥାନରେ ସେ ବିଚରଣ କରନ୍ତି। କିନ୍ତୁ ବ୍ରହ୍ମା ଯଦିଓ ସେ ଜାଣନ୍ତି ତାଙ୍କର ପୁତ୍ରମାନେ ତାଙ୍କର ଆଜ୍ଞାଙ୍କୁ ସ୍ୱୀକାର ନ କରିବା ଦ୍ୱାରା କିଛି ଭୁଲ କରିନାହାନ୍ତି, କିନ୍ତୁ ତଥାପି ବ୍ରହ୍ମାଙ୍କର କ୍ରୋଧ ଜାତ ହେଇଗଲା। ଆ ପରେ ସେଟା ବର୍ଣ୍ଣନା କରାଯିବ। ବ୍ରହ୍ମା ହେଉଛନ୍ତି ରଜଗୁଣରୁ ଆସୁଛନ୍ତି, କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ଭବ, କାମ କ୍ରୋଧ ଏସବୁ ରଜଗୁଣର ଫଳରେ ଆସୁଛି। ବ୍ରହ୍ମା ହେଉଛନ୍ତି ରଜଗୁଣର ଅବତାର, ତେଣୁ ତାଙ୍କର କ୍ରୋଧ ଆସିବା ସ୍ୱାଭାବିକ। ତାଙ୍କର ଆଜ୍ଞାଙ୍କୁ ସେ ଅବଜ୍ଞା କଲେ, ପିଲାମାନେ ତାଙ୍କର ଚାରି ପୁତ୍ରମାନେ, ପ୍ରଥମ ପୁତ୍ର ସେ ସୃଷ୍ଟି କରିଥିଲେ ଚାରି ପୁତ୍ରଙ୍କୁ, ସେ କିନ୍ତୁ ଅବଜ୍ଞା କରିଦେଲେ, ତେଣୁ ବ୍ରହ୍ମାଙ୍କର କ୍ରୋଧ ଆସିଗଲା। କାମାତ୍ କ୍ରୋଧ ବି ଯାହାତେ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, କ୍ରୋଧ କେତେବେଳେ ଆସୁଛି ନା, ଧାୟତୁ ଧାୟତୁ ବିଷୟାନ୍ ପୁଂସ ସଂଘସ୍ତେଷୁ ପଜାୟତେ ସଂଘାତ ସଂଜାୟତେ କାମ କାମାତ୍ କ୍ରୋଧ ବି ଯାହାତେ। ଆମେ ଯେତେବେଳେ ବିଷୟ ବିଷୟରେ ଚିନ୍ତା କରୁଛେ, ସେତେବେଳେ ଆମର କାମନା ଆସୁଛି, ଏବଂ କାମନାଟା ଯେତେବେଳେ ବ୍ରାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ତେଣୁ ବ୍ରହ୍ମା ଯେତେବେଳେ ଚିନ୍ତା କରୁଛନ୍ତି କେମିତି ପ୍ରଜା ସୃଷ୍ଟି କରିବେ, ତେଣୁ ତାଙ୍କର ପୁତ୍ରମାନେ ଯେତେବେଳେ ଅସ୍ୱୀକାର କରିଦେଲେ ସେତେବେଳେ ତାଙ୍କ କ୍ରୋଧ ଆସିଲା। ତେଣୁ କ୍ରୋଧର ଲକ୍ଷଣ କ'ଣ ନା, ଚକ୍ଷୁ ଲାଲ ହେଇଯିବ, ଏସବୁ କ୍ରୋଧର ଲକ୍ଷଣ ରହିଛି, ଆସିଛି, ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କର ଯେତେବେଳେ ଚକ୍ଷୁ ଲୋହିତ ହେଇଗଲା ବା ଲାଲ ହେଇଗଲା, ସେହି ସମୟରେ ତାଙ୍କର ଚକ୍ଷୁରୁ ଶିବଜୀ ଜାତ ହେଇଛନ୍ତି। ଆ ପରେ ସେଟା ବର୍ଣ୍ଣନା କରାଯିବ। ରୁଦ୍ର ସେ କ୍ରନ୍ଦନ କରି ଆସୁଛନ୍ତି, ରୁଦ୍ର ସେଥିପାଇଁ ତାଙ୍କ ନାମ ହେଇଛି, ଦଶଟି ଏକାଦଶ ରୁଦ୍ର, ଏଗାରଟି ସ୍ଥାନ ତାଙ୍କୁ ଦିଆଯାଇଛି ରୁଦ୍ର। ତେଣୁ ତାପରେ ଯେତେବେଳେ ରୁଦ୍ର ଜାତ ହେଲେ, ଶିବଜୀ ଜାତ ହେଲେ, ଶିବଜୀଙ୍କୁ ମଧ୍ୟ ବ୍ରହ୍ମା କହିଲେ, ଠିକ୍ ଅଛି, ମୋର ପ୍ରଥମ ଚାରି ପୁତ୍ର ଏମାନେ ମୋର କଥାକୁ ଗ୍ରହଣ କଲେ ନାହିଁ, କିନ୍ତୁ ତମେ ମୋର କଥାକୁ ଗ୍ରହଣ କର, ତମେ ପ୍ରଜା ସୃଷ୍ଟି କର। ତେଣୁ ଶିବଜୀ ପ୍ରଜା ସୃଷ୍ଟି କରିବା ପାଇଁ ଆରମ୍ଭ କଲେ, କିନ୍ତୁ ସେ କି ପ୍ରକାର ପ୍ରଜା ସୃଷ୍ଟି କଲେ ନା, ଭୂତ ପ୍ରେତ ପିଶାଚ ଏଇମାନଙ୍କୁ ସୃଷ୍ଟି କଲେ, ପ୍ରମଥ ପତି ନାମ ସେ ପ୍ରମଥ, ଯେଉଁମାନେ ପାଗଳ ତାଙ୍କର ପତି ହେଉଛନ୍ତି ସେ ଭଗବାନ ଶିବଜୀ। ତେଣୁ ସେ ଏଇଭଳି ଭାବରେ ତମଗୁଣରେ ସେ ଆସୁଛନ୍ତି ଭଗବାନ, ଯଦିଓ ସେ ବିଷ୍ଣୁ କିନ୍ତୁ ସେ ତମଗୁଣର ଅବତାର, ତମଗୁଣରେ ଏଇସବୁ ଭୂତ ପ୍ରେତ ଜଗନ୍ତି, ଭୂତ ପ୍ରେତ ସ୍ଥାନରେ ଜଗନ୍ତି ତାମସା ଜନା, ଯେଉଁମାନେ ତମସିକ ବ୍ୟକ୍ତି ସେମାନେ ଭୂତ ପ୍ରେତମାନଙ୍କୁ ପୂଜା କରନ୍ତି। ତେଣୁ ଭଗବାନ ଶିବଜୀ ଯଦିଓ ସେ ଭଗବାନ ବିଷ୍ଣୁ, କିନ୍ତୁ ସେ ଯେତେବେଳେ ତମଗୁଣକୁ ଆଧାର କରି ଆସିଛନ୍ତି, ତେଣୁ ଏଇ ଭୂତ ପ୍ରେତମାନେ ସବୁ ତାଙ୍କର ଶରଣରେ ଯାଇଛନ୍ତି। ତେଣୁ ତାଙ୍କର ସେଇ ପ୍ରଜା ସୃଷ୍ଟି କରିବା ପାଇଁ ଆରମ୍ଭ କଲା ମାନେ ସେଇ ଭୂତ ପ୍ରେତ ସବୁ ସୃଷ୍ଟି ହେଲା, ଯିଏକି ଏଇ ଭୌତିକ ଜଗତକୁ ଧ୍ୱଂସ କରିବା ପାଇଁ ଆରମ୍ଭ କଲେ। ଭୌତିକ ଜଗତ ଯେତେବେଳେ ସମୟ ଆସିବ ସେତେବେଳେ ଧ୍ୱଂସ ହେବ, କିନ୍ତୁ ସୃଷ୍ଟି ସମୟରେ ଧ୍ୱଂସ ହେବ ନାହିଁ। ତେଣୁ ବ୍ରହ୍ମା କହିଲେ, ଶିବ ତମେ ଏ ରୁଦ୍ର ତମେ ଯେଉଁ ସନ୍ତାନ ସୃଷ୍ଟି କରୁଛ ଠିକ୍ ଅଛି, ଆଉ ଅଧିକା କରନା ସୃଷ୍ଟି। ତେଣୁ ସେ ସେଥିରେ ତମେ କହିଲେ ତମେ ଯେତେବେଳେ ଧ୍ୟାନ କର, ଭଗବାନଙ୍କୁ ଧ୍ୟାନ କର। ତେଣୁ ଶିବଜୀ ଧ୍ୟାନରେ ରତ ରହିଲେ, ତାପରେ ବ୍ରହ୍ମା ପୁଣି ପ୍ରଜା ସୃଷ୍ଟି କରିବେ। ଯେଉଁ କହିଲେ ଦଶ ଜଣ ପ୍ରସିଦ୍ଧ ପୁତ୍ର ଅଛନ୍ତି ତାଙ୍କର, ମରିଚି, ଅତ୍ରି, ଅଙ୍ଗିରସ, ପୁଲସ୍ଥ, ପୁଲ, କ୍ରତୁ, ଭୃଗୁ, ବଶିଷ୍ଠ, ଦକ୍ଷ ଏବଂ ନାରଦନ ମଧ୍ୟ ସୃଷ୍ଟି କରିଥିଲେ। ତେଣୁ ନାରଦନ ଛାଡ଼ିଦେଲେ ଆଉ ସବୁ ନଅ ଜଣ ଏମାନେ ସବୁ ପ୍ରଜା ସୃଷ୍ଟି କରିଛନ୍ତି, ଏବଂ ଏଇମାନଙ୍କ ସୃଷ୍ଟିରେ ଆଜି ଆମ ସାରା ପୃଥିବୀ ଯେଉଁ ପ୍ରଜା ସବୁ ଜାହାତ ହେଇଛନ୍ତି ଏଇମାନଙ୍କୁ ସବୁ ଆସିଛନ୍ତି। ତେଣୁ ଏଇ ଯେଉଁ ଭାଗବତମରେ ଦଶଟି ବିଷୟ ବର୍ଣ୍ଣନା କରାଯାଉଛି, ସ୍ୱର୍ଗ, ବିସର୍ଗ, ସ୍ଥାନ, ପୋଷଣ, ଉତ୍ତୟ, ମନ୍ନତର, କ'ଣ ଅତ ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ଉତ୍ତୟ ମନ୍ନତର ଈଶାନ କଥା ନିରୋଧ ମୁକ୍ତିର ଆଶ୍ରୟ, ଏଇ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି। ସ୍ୱର୍ଗ ଏବଂ ବିସର୍ଗ ଭଗବାନ ସୃଷ୍ଟି କରୁଛନ୍ତି ଏବଂ ତାହାର ବିସ୍ତାର, ଏଇ ଦୁଇଟି ବିଷୟରେ ଆମେ ତୃତୀୟ ସ୍କନ୍ଧ ଏବଂ ଚତୁର୍ଥ ସ୍କନ୍ଧ ଏଇ ଦୁଇଟି ସ୍କନ୍ଧରେ ଜ୍ଞାନ ପ୍ରାପ୍ତ ହେବା। ସ୍ୱର୍ଗ ଏବଂ ବିସର୍ଗ ବ୍ରହ୍ମା ତାପରେ ସୃଷ୍ଟି କରିବେ, ଯେଉଁ କାହାକୁ ଯେ ମନୁ, ଯେ ପ୍ରଥମ ମନୁ ସ୍ୱୟଂଭୁବ ମନୁ ଏବଂ ତାଙ୍କର ପତ୍ନୀ ସତରୂପା ଦୁଇ ଜଣଙ୍କୁ ନିଜର ଶରୀରରୁ ଦୁଇ ଭାଗରୁ ସେ ସୃଷ୍ଟି କରିବେ। ତେଣୁ ସେମାନେ ଯେତେବେଳେ ସୃଷ୍ଟି କରିବେ ଏ ମାନବ, ଆମେ ସବୁ ମାନବ ହେଲେ କାହିଁକି ନା ସେ ମନୁଙ୍କ ଠାରୁ ଆମେ ଆସିଛେ। ତେଣୁ ଏହିଭଳି ଭାବରେ ଯେତେ ସୃଷ୍ଟି ହେଇଛି, ଯେତେ ପ୍ରକାର 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି ହେଇଛନ୍ତି, ସମସ୍ତେ ଏଇ ବ୍ରହ୍ମାଙ୍କର ଯେଉଁମାନେ ସୃଷ୍ଟି କରିଥିଲେ ସେମାନଙ୍କୁ ସମସ୍ତେ ଆସିଛନ୍ତି। କଶ୍ୟପ ଏମାନଙ୍କୁ ସବୁ ସମସ୍ତେ ସୃଷ୍ଟି ହେଇଛନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ସମସ୍ତେ ତାଙ୍କଠାରୁ ସୃଷ୍ଟି ହେଇଛନ୍ତି। ତେଣୁ ଆମର ଯେଉଁ ଡାରୱିନ୍ କହିଛନ୍ତି ଯେ ପ୍ରକୃତରେ ପ୍ରଥମେ ସବୁ ଜଳ ଯେଉଁ ସୃଷ୍ଟି ହେଲା, ଜଳରେ ଗୋଟେ ନୀଳ ଏକଜୀବୀ ଜୀବ ବ୍ୟକ୍ତି ସବୁ ଥିଲେ, ଏକଜୀବୀ ବିଶିଷ୍ଟ ଆନିମଲ୍ ଥିଲେ ବା ଲିଭିଂ ବିଙ୍ଗ ଥିଲେ, ତାପରେ ସବୁ ଆସ୍ତେ ଆସ୍ତେ ବୃକ୍ଷ ସୃଷ୍ଟି ହେଲା, ଏଇଭଳି ଭାବରେ ବହୁଜୀବୀ ଜୀବ ସୃଷ୍ଟି ହେଲେ, ଏଇଭଳି ଭାବରେ ଅନ୍ତିମରେ ଯେତେବେଳେ ବାନର ସୃଷ୍ଟି ହେଲେ ବାନରମାନଙ୍କ ପାଖରୁ ମାଙ୍କଡ଼ ଆସିଛନ୍ତି। ତେଣୁ ଇଏ ଡାରୱିନ୍ଙ୍କ ଥିଓରି ପ୍ରକୃତରେ ଠିକ୍ ନୁହଁ। ଆମର ସୃଷ୍ଟି କିଭଳି ହେଇଛି ଏଇ ଭାଗବତରେ ଆମେ ପ୍ରାପ୍ତ ହେବା। ତେଣୁ ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେଖି ଗାଇ ଗୋମାନନ୍ଦୀ। ସେଟା ଯେଉଁ ଯଦି ଭଗବାନଙ୍କ ପାଇଁ ସେ ମନା କରୁଛି ତାହେଲେ ସେଟା ଠିକ୍ ଅଛି, ଭୁଲ କରୁନି। କିନ୍ତୁ ନିଜ ଇନ୍ଦ୍ରତୃପ୍ତି ପାଇଁ ଯଦି ମନା କଲା ବା କ'ଣ ପିତାଙ୍କର ଆଜ୍ଞାକୁ ଗ୍ରହଣ କଲା ନାହିଁ।